भगवते वासुदेवाय श्रीमद्भागवतम दशम स्कंद 42 अध्याय श्लोक 26 10:42-26 कसस्तु धनुषो भंग कंसस्तु धनुषो भंग रक्षिणां सोबलस्य च रक्षिणां सोबलस्य च बद्धं निशम्य गोविन्द बद्धं निशम्य गोविन्द राम विक्रीडितं परम् राम विक्रीडितं परम् कंसस्तु धनुषो भंग रक्षिणां सोबलस्य च बद्धं निशम्य गोविन्द राम विक्रीडितं परम् गोटी श्लोक पाठ करंतु कंसस्तु धनुषो भंगं रक्षिणां सोबलस्य च बद्धं निशम्य गोविन्द राम विक्रीडितं परम् कंसस्तु धनुषो भंगं रक्षिणां सोबलस्य च बद्धं निशम्य गोविन्द राम विक्रीडितं परम् आमे गतकाली जो कथा विश्राम देथिले आज सेठ पुन कथा आरंभ करवा गतकाली आमे जो कथा विश्राम देथिले कार मने अछि काली आम शुणुले भगवान कंस रो रक्षी मैंने धन को रक्षा करुले हत्या कले जो सैन्य मान सैन्य बाहन पठाई थे हत्या कले से जो धन को भंग करते से दुई खंड कृष्ण बलराम प्रथम थरपाई ये अस्त्र धारण कले भगवान पर अस्त्र कौन दरकार भगवान जो बलराम जाते तीर्थ भ्रमण करने जो सुत गोस्वामी पिता रोमहर्षण सुत सी भगवान को सम्मान प्रदर्शन कले ना भगवान गोटे कुशरे युद्ध करदे तेणु भगवान ये जो धनु भंग धनु खंड धरी ये समस्त से मैंने सब बहुत अस्त्र शस्त्र धरिक आसते कि कृष्ण एवं बलराम दुईज सब हत्या करदेक बहुत मत गजर उपरे मत हस्ती उपरे श्री मथुरा दांडरे जाई जाई चली चली आसी तांकर जो क्यांप थिला सेठी सेठरे विश्राम नेले आमे कतकाली कहुथिले भगवान जो क्षीर अन्न पान पान माने ग्रहण कले कृष्ण बलराम पाइकी सोई पड़िले एवं सोई पड़िले जेतेबेले नंद महाराज आउ तांकर आउ अन्य गोप माने सेमानकर चिंता पड़गला केमिति कृष्ण को सुरक्षा देवा जी समस्त सुरक्षा प्रदान करती से तांकर केमिति सुरक्षा प्रदान कर नंद महाराज और अन्य गोप मैंने चिंतित हो गले भगवद गीतार भगवान कहले कौंतेय प्रतिजान ही न मे भक्त प्रणश्यति ए कुंती पुत्र भगवद गीतार ये गोटे शोक हो विलक्षण शोक टे झनझन टे कम शब्द कले भल हाँ झनझन कला टी कम झनझन कले हाँ भल तेणु ये जो भगवान भगवद गीतार ये श्लोक कहगला भगवान कहले कौटा अर्जुन कहले कि गोटे श्लोक यह श्लोक जोटा को भगवान निजे न कहीकि अर्जुन कह तुम्हें कह ये अर्जुन कही ना कि भगवान कही ना ये भगवान कहले अर्जुन को तुम्हें कह ये गोटे विलक्षण श्लोक नवमध्यारे श्लोकटे अच्छा कौंतेय प्रतिजान ही नामे भक्त प्रणश्यति ଏ କୁନ୍ତିପୁତ୍ର ତୁମେ ଘୋଷଣା କର ମୋର ଭକ୍ତର କେବେ ବିନାଶ ହେବ ନାହିଁ। ଅର୍ଥାତ୍ ଭଗବାନ ତାଙ୍କର ଭକ୍ତଙ୍କୁ ସୁରକ୍ଷା ପ୍ରଦାନ କରନ୍ତି। ଆଜି ଭଗବାନଙ୍କର ଭକ୍ତ ଚିନ୍ତା କରୁଛନ୍ତି କୃଷ୍ଣଙ୍କୁ କେମିତି ସୁରକ୍ଷା ପ୍ରଦାନ କରାଯିବ, ସିଏ ଆଉ ଶୋଇପାରିଲେ ନାହିଁ। କୃଷ୍ଣ ବଳରାମ କିନ୍ତୁ ଆନନ୍ଦରେ ଶୋଇପଡ଼ିଲେ, ଆମେ ଗତକାଲି ଏଇଠି କଥା ବିଶ୍ରାମ ଦେଇଥିଲେ, ତେଣୁ ତା ପରଠୁ ଆମେ ଶ୍ରବଣ କରିବା। କଂସସ୍ତୁ ଧନୁଷୁ ଭଙ୍ଗ, ଏ ଶିବଧନୁ ଭଙ୍ଗ ହେଲା, ଆମେ ପୂର୍ବରୁ ଶୁଣିଥିଲେ ଦଶ ଦିଗକୁ ସେ ଶବ୍ଦ ବ୍ୟାପିଗଲା, ଏତେ ବିରାଟ ପ୍ରଚଣ୍ଡ ଶବ୍ଦ ହେଲା। ଯେତେବେଳେ ଭଗବାନ ରାମଚନ୍ଦ୍ର ଯେତେବେଳେ ସେହିଭଳି ଭାବେ ଗୋଟିଏ ଧନୁଷକୁ ଭଙ୍ଗ କରିଥିଲେ, ଧନୁ ଭାଙ୍ଗି ଦେଇଥିଲେ, ସେହି ସମୟରେ ମଧ୍ୟ ଭୀଷଣ ଶବ୍ଦ ହୋଇଥିଲା। ଏବଂ ଏମିତି ପରଶୁରାମ ଶୁଣିପାରିଲେ, ବହୁତ ଦୂରରେ କେଉଁଠି ଥିଲେ, ମହେନ୍ଦ୍ର ପର୍ବତ ବା ଯାହା ହେଉ, ସେ ମହେନ୍ଦ୍ର ପର୍ବତ ବର୍ତ୍ତମାନ ମଧ୍ୟ ରହିଛନ୍ତି। ପରଶୁରାମ ଧାଇଁକିରି ଆସି ପଳାଇ ଆସିଲେ, ଗୋଟିଏ ସେକେଣ୍ଡ ଆସି ପହଞ୍ଚିଗଲେ ସେଠି, ଭୀଷଣ କ୍ରୋଧ ପ୍ରକାଶ କଲେ, କିଏ ଧନୁ ଭଙ୍ଗ କଲା ଶିବଙ୍କର ଧନୁ। ସେ ଶିବଙ୍କ ଧନୁ ବିଷୟରେ ବର୍ଣ୍ଣନା କରାଯାଇଛି, ବହୁତ କଥା ରହିଛି। ଯାହା ହେଉ, ଏଇଭଳି ଭାବରେ ଏତେ ଶବ୍ଦ ହୋଇଥିଲା। ଆଜି ସେହି ଶିବଧନୁକୁ ଯେତେବେଳେ ଭଗବାନ ଭଙ୍ଗ କଲେ, ସେତେବେଳେ କଂସ ଶୁଣି ସେ କଥା କୁହାଯାଏ, କଂସସ୍ତୁ ଧନୁଷ ଭଙ୍ଗ। କଂସ ଯେତେବେଳେ ଶୁଣିଲା ଏଇଭଳି ଭାବରେ, ତ ଧନୁର୍ଭଙ୍ଗମ ରକ୍ଷିଣାଂ କହିଲେ, ରକ୍ଷକାନାଂ ସ୍ୱ ବଳସ୍ୟ ଚ ସ୍ୱ ସୈନ୍ୟସ୍ୟ ଚ ବଦ୍ଧଂ ପରମ। ଏବଂ ଖାଲି ଯେ ଧନୁ ଭଙ୍ଗ ହେଇଛି ସେଇଟା ଶୁଣିଲା ନାହିଁ କଂସ, ସେ ଶୁଣିଲା ତା'ର ଯେଉଁ ସେଇ ଧନୁକୁ ରକ୍ଷା କରିବା ପାଇଁ ଯେଉଁ ରକ୍ଷୀମାନେ ଥିଲେ, ରକ୍ଷିଣାଂ ପ୍ରତି ମାସରେ ସବୁ ଦରମା ଦିଆ ହେଉଥିଲା ତାଙ୍କୁ, ପ୍ରତି ମାସରେ ସବୁ ମାସରେ ଦରମା ଦିଆଯାଉଛି, ଏସବୁ ରହିଛନ୍ତି ସିକ୍ୟୁରିଟି ଗାର୍ଡ଼ ସବୁ। ଏଇ କେବଳ ଧନୁକୁ ରକ୍ଷା କରିବା ପାଇଁ, କିନ୍ତୁ ରକ୍ଷା କରିପାରିଲେ ନାହିଁ, ତାଙ୍କର ଜୀବନ ଚାଲିଗଲା। ପୁଣି ତଥାପି କଂସ ଚିନ୍ତା କରୁଛି ଆହୁରି ସୈନ୍ୟମାନଙ୍କୁ ପଠାଇକି ତାଙ୍କୁ ବଦ୍ଧ କରିବା, କୃଷ୍ଣଙ୍କୁ ବଦ୍ଧ କରିବା ବୋଲି। ପୁଣି ସେମାନେ ସୈନ୍ୟମାନେ ମଧ୍ୟ ସେଇଭଳି ଭାବରେ ରହିଥିଲେ, କଂସ ଦ୍ୱାରା ଦରମା ନେଇକି ରହିଥିଲେ। ଆଜି ଯେତେବେଳେ ଆସିଲେ ଭଗବାନ କୃଷ୍ଣ ବଳରାମ, ସେମାନଙ୍କୁ ମଧ୍ୟ ସାବାଡ଼ କରିଦେଲେ ସେଇ ଧନୁ ଖଣ୍ଡରେ। ଭଗବାନ ପ୍ରଥମଥର ପାଇଁ ଅସ୍ତ୍ର ଧାରଣ କଲେ, ତା ପୂର୍ବରୁ କୌଣସି ଅସ୍ତ୍ର ଧାରଣ କରିନଥିଲେ, ଆଜି ପର୍ଯ୍ୟନ୍ତ 11 ବର୍ଷ ପର୍ଯ୍ୟନ୍ତ କୌଣସି ଅସ୍ତ୍ର ଧାରଣ କରିନଥିଲେ ଭଗବାନ। ଆଜି ପର୍ଯ୍ୟନ୍ତ ତାଙ୍କର ଯେଉଁ କେଉଁଠି ଅସ୍ତ୍ରର ବଳ ପ୍ରଦର୍ଶନ କରିଛନ୍ତି, କେଉଁଠି ଅଙ୍ଗୁଳିର ବଳ ପ୍ରଦର୍ଶନ କରିଛନ୍ତି, କେଉଁଠି ଏଇଭଳି ଭାବରେ ଶରୀର ଦ୍ୱାରା ଗୋଟେ ହାତ ବଢ଼େଇ ଦେଇକରି କେଶୀକୁ ହତ୍ୟା କରିଛନ୍ତି, ଏଇଭଳି ଭାବରେ କରୁଥିଲେ। ଏବଂ ରଜକୁ ମଧ୍ୟ ଗୋଟେ ଚାପୁଡ଼ା ମାରିଥିଲେ, ଆଉ କୌଣସି ବସ୍ତ୍ର ଧାରଣ କରିନଥିଲେ। କରାଗ୍ରମ କର ଅଗ୍ରରେ ରଜକର ଶିରକୁ ଛେଦନ କରିଦେଇଥିଲେ, କିନ୍ତୁ ପ୍ରଥମ ଥର ପାଇଁ ଭଗବାନ ଅସ୍ତ୍ର ଧାରଣ କଲେ। ସେ କି ଅସ୍ତ୍ର? ନାଇଁ, କାଠ ଖଣ୍ଡେ ଖଣ୍ଡେ ଧନୁଷ, ଧନୁରେ ତିଆରି ଧନୁ, କାଷ୍ଠରେ ତ ଧନୁ ହେଉଛି ଆଉ କ'ଣ। ତେଣୁ ସେଇଥିରେ ଏତେ ଅସ୍ତ୍ରଶସ୍ତ୍ର ଧାରଣ କରି ଆସିଥିବା ହଜାର ହଜାର ସୈନ୍ୟଙ୍କୁ ସବୁ ହତ୍ୟା କରିଦେଲେ ଭଗବାନ। ତେଣୁ ଏଇଟାକୁ କଂସ ଶୁଣିଲା, ଖାଲି ଧନୁଭଙ୍ଗ ଶବ୍ଦ ଶୁଣିଲା ତା ନୁହଁ, କଂସ ଅସ୍ତୁ ଧନୁଷ ଭଙ୍ଗ ରକ୍ଷିଣାଂଶ ବଳସ୍ୟତ, ଯେଉଁ ଧନୁକୁ ରକ୍ଷା କରିବା ପାଇଁ ଯେଉଁମାନେ ରକ୍ଷୀମାନେ ଥିଲେ ସେମାନେ ମଧ୍ୟ, ଏବଂ ନିଜେ ଯେଉଁ ସୈନ୍ୟମାନଙ୍କୁ ପଠାଇଥିଲା, ଗୋଟେ ସେନା ଅଧ୍ୟକ୍ଷ ପଠାଇଥିଲା, ଗୋଟେ ପ୍ଲାଟୁନ୍ ପଠାଅ ବୋଲି, ଗୋଟେ ଅକ୍ଷୁଣୀ ସୈନ୍ୟ ବା ଯାହା ହେଉ ଏଇଭଳି ଭାବରେ ପଠାଇଥିଲେ, ସେମାନେ ମଧ୍ୟ ବଦ୍ଧଂ ନିଶମ୍ୟ ଏଇଟା ଶୁଣିଲେ। କଂସ ଖବର ପାଇଲା ସବୁ, ଏମାନେ ସବୁ ବଦ୍ଧ ହୋଇଗଲେ, ବଦ୍ଧଂ ନିଶମ୍ୟ। କାହାଦ୍ୱାରା ବଦ୍ଧ ହେଲେ? ନା ଗୋବିନ୍ଦ ରାମ, ଗୋବିନ୍ଦ ରାମ ଶବ୍ଦ କାହିଁକି କୁହାଗଲା, କୃଷ୍ଣ ରାମ କାହିଁକି କୁହାଗଲା ନାହିଁ, ଗୋବିନ୍ଦ ରାମ କାହିଁକି କୁହାଗଲା, କୃଷ୍ଣ ବଳରାମ କାହିଁକି କୁହାଗଲା ନାହିଁ। ତେଣୁ ଗୋବିନ୍ଦ ରାମ, ଯେଉଁ ଗୋବିନ୍ଦ ରାମ କହିଲେ, ଗୋବିନ୍ଦ ସିଏ ଗାଭୀମାନଙ୍କୁ ଏବଂ ଇନ୍ଦ୍ରିୟମାନଙ୍କୁ ସେ ଆନନ୍ଦ ପ୍ରଦାନ କରନ୍ତି। ତେଣୁ ଭଗବାନଙ୍କ ଏ ଲୀଳା କଂସ ଶୁଣି ତା'ର ବିପରୀତ ପ୍ରତିକ୍ରିୟା ହେଲା, କିନ୍ତୁ ଯେଉଁମାନେ ଭଗବାନଙ୍କ ଭକ୍ତ ସେମାନେ ଚିନ୍ତା କରୁଛନ୍ତି ଗୋବିନ୍ଦ, ଆମର ଗୋବିନ୍ଦ ଏସବୁ ଏମାନଙ୍କୁ ହତ୍ୟା କରିଦେଇଛନ୍ତି, ବହୁତ ଆନନ୍ଦରେ ସେମାନେ ଆନନ୍ଦରେ ବିଭୋର ହୋଇଯାଉଛନ୍ତି, କିନ୍ତୁ କଂସର ଭୟ ବଢ଼ି ବଢ଼ିକା ଯାଉଛି। ତେଣୁ ଗୋବିନ୍ଦ ସନାତନ ଗୋସ୍ୱାମୀ କହୁଛନ୍ତି ଗୋବିନ୍ଦ ଶବ୍ଦ କାହିଁ କୁହାଗଲା ନା, ଶ୍ରୀ ଗୋବର୍ଦ୍ଧନ ଧାରଣାଦିନା ଗୋକୁଳେନ୍ଦ୍ର ଶ୍ରୀକୃଷ୍ଣ ପ୍ରଣବ ବଧାଦିନା ଗୋପାଦିନ ରମଣାଦ ରାମସ୍ତି ମହାବିକ୍ରମତ୍ୱଂ ସୂଚିତମ୍। ଗୋବିନ୍ଦ କହିଲେ ଗୋବର୍ଦ୍ଧନ ଧାରଣା ଆଦି ଅନେକ ଲୀଳା କରିଛନ୍ତି, ଅଦ୍ଭୁତ ଲୀଳା କରିଛନ୍ତି ଭଗବାନ ଗୋବିନ୍ଦ, ସିଏ ଗୋକୁଳର ଇନ୍ଦ୍ର, ସିଏ ଶ୍ରୀକୃଷ୍ଣ। ଗୋବିନ୍ଦ ଶବ୍ଦ ବ୍ୟବହାର କରାଯାଇଛି, ଗୋବିନ୍ଦ ଏକାଧାରରେ ଭଗବାନ ଭକ୍ତମାନେ ଗୋବିନ୍ଦଙ୍କ କଥା ଶୁଣିଲେ ଆନନ୍ଦିତ ହେଉଛନ୍ତି, ଭଗବାନଙ୍କୁ ଯେଉଁମାନେ ଅଭକ୍ତ ଅସୁର ଯେଉଁମାନେ ଗୋବିନ୍ଦ ଶବ୍ଦ ଶୁଣିଲେ ସେମାନେ ଭୟଭୀତ ହୋଇଯାଉଛନ୍ତି। ଧାରଣ କରିଥିଲେ ଗୋବର୍ଦ୍ଧନକୁ ଧାରଣ କରିଥିଲେ ଅନେକ ବଳ ରହିଛି, ତେଣୁ ଆମେ ତାଙ୍କ ସହିତ ସମକକ୍ଷ ହୋଇପାରିବା ନାହିଁ, ଏଭଳି ଭାବରେ ତାଙ୍କର ଧାରଣା ଆସିବ, ଚିନ୍ତା ଆସିବ। ତେଣୁ ଗୋବିନ୍ଦ ଶବ୍ଦ କଂସ କୁହାଉଛି ନା, କଂସ ଶୁଣିକିରି କ'ଣ ଶୁଣିଲା ନା, ସେ ଶୁଣିଲା କୃଷ୍ଣ ବଳରାମ ହତ୍ୟା କରିଛନ୍ତି, କିନ୍ତୁ ସିଏ ଜାଣିଲା କ'ଣ, ଏ କଂସ ସେ କୃଷ୍ଣ ଆଉ ଚିନ୍ତା କରୁନି, ସେ କହୁଛି କୃଷ୍ଣ କାହିଁ ଆସିଲା ନାହିଁ ନା, କୃଷ୍ଣ ଶବ୍ଦ ହେଉଛି ସମସ୍ତଙ୍କୁ ଆକର୍ଷଣ କରିବ କୃଷ୍ଣ, କିନ୍ତୁ କଂସକୁ ସେ ଆକର୍ଷଣ କରୁନାହାନ୍ତି, ସେଠି ଗୋବିନ୍ଦ ଶବ୍ଦ ସେ ଭାବୁଛି, କଂସ ଭାବୁଛି ଗୋବିନ୍ଦ, ଗୋବିନ୍ଦ ରାମ ଏଇ ଦୁଇ ଜଣ ହତ୍ୟା କରିଛନ୍ତି, ଗୋବିନ୍ଦ ଯିଏକି ଗୋବର୍ଦ୍ଧନକୁ ଧାରଣ କରିଥିଲେ, ସେଇ ଚିନ୍ତା ତା'ର ଆସୁଛି କଂସର। ଗୋବର୍ଦ୍ଧନ ଧାରଣା ଆଦି ଗୋକୁଳେନ୍ଦ୍ର, ଗୋକୁଳର ଇନ୍ଦ୍ର ସିଏ ଏତେ ଅସୁରମାନଙ୍କୁ ପଠେଇଲି, ସମସ୍ତଙ୍କୁ ସେ ହତ୍ୟା କରିଛି, କଂସ ଚିନ୍ତା କରୁଛି ଗୋବିନ୍ଦ। ଏବଂ ରାମ, ରାମ ରାମ ଶବ୍ଦର ଅର୍ଥ ବହୁତ ରହିଛି, ରାମ ରାମେତି ରାମେତି ରମେ ରାମେ ମନୋରମେ ସହସ୍ର ନାମ ତତ୍ତୁଲ୍ୟମ ରାମ ନାମ ବରାନନ। ଭଗବାନ ରାମଙ୍କର ନାମ ଯେଉଁ ରହିଛି, ରାମ ରାମେତି ରାମେତି ରମ, ରାମ ଶବ୍ଦ କହିଲା ବେଳକୁ ସମସ୍ତେ ଆନନ୍ଦିତ ହୋଇଯାଉଛନ୍ତି, ଆନନ୍ଦ ପ୍ରାପ୍ତ ହେଉଛନ୍ତି, ରାମ ଇତି ରାମ ପଦେ ନାଶ ହଉ, ଏ ରାମଙ୍କର ଅର୍ଥ ଶବ୍ଦର ଅର୍ଥ ହେଉଛି ଏଇଟା, ପରମ ବ୍ରହ୍ମ ସ୍ୱୟଂ ଭଗବାନ ରାମ ରାମେତି ରାମେତି ରାମ 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 ନାମ ବରାନନେ ଶିବଜୀ କହୁଛନ୍ତି ପାର୍ବତୀଙ୍କୁ, ସେ ଭଗବାନଙ୍କ ରାମ ନାମ ନେଉଛନ୍ତି ମାନେ ସେ ନାମରୁ ବିରତ ହୋଇପାରିବେ ନାହିଁ, ସବୁବେଳେ ତାଙ୍କର ଚାଲିବ କଥା, ଶ୍ରୀରାମ ଜୟ ରାମ ଜୟ ଜୟ ରାମ 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 ଏଇ ନାମ ବ୍ରହ୍ମ ଜପେ ଚତୁର୍ମୁଖେରେ ଏଇ ନାମ ବ୍ରହ୍ମ ଜପେ ଏଇ ନାମ ଶିବ ଜପେ ପଞ୍ଚମୁଖେରେ ଏଇ ନାମ ଜପେ ପଞ୍ଚମୁଖେରେ ଏଇ ନାମ ନାରଦ ଜପେ ବୀଣା ଯନ୍ତ୍ରରେ ଏଇ ନାମ ନାରଦ ଜପେ ବୀଣା ଯନ୍ତ୍ରରେ ଏଇ ନାମ ଜପତେ ଜପତେ ବ୍ରଜ ଚଲୋରେ ଏଇ ନାମ ଜପତେ ଜପତେ ବ୍ରଜ ଚଲୋରେ ଭକ୍ତି ବିନୋଦ ବୋଲେ ରେ ଭକ୍ତି ବିନୋଦ ବୋଲେ ରେ ଭକ୍ତି ବିନୋଦ ବୋଲେ ରେ ଏଇ ନାମ ଜପତେ ଜପତେ ବ୍ରଜ ଚଲୋରେ ଏଇ ନାମ ଜପତେ ଜପତେ ବ୍ରଜ। ଶିବଜୀ ଯେତେବେଳେ ପାର୍ବତୀଙ୍କୁ କହୁଛନ୍ତି ରାମ ନାମ ତୁଣ୍ଡରେ ତାଙ୍କର ଆସିଗଲା, ସେ ରାମ 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 କହିକି କେତେଥର କହିଲେ, ରାମ ରାମେତି ରାମେତି ରମେ ରାମେ ମନୋରମେ, ଏ ରାମ ନାମ ହେଉଛି ମନୋରମ, ବହୁତ ଆନନ୍ଦ ଲାଗିବ। ଏବଂ କେବଳ ମନୋରମ ଆନନ୍ଦ ମନକୁ ଯିଏ ଆନନ୍ଦ ପ୍ରଦାନ କରିବ ତାହା ନୁହଁ, ସହସ୍ର ନାମ ତତ୍ତୁଲ୍ୟମ, ବିଷ୍ଣୁଙ୍କର ସହସ୍ର ନାମ ଯେଉଁ ରହିଛି କି ଭଗବାନଙ୍କ ଗୋଟିଏ ରାମ ନାମ ହେଉଛି ସମାନ ହୋଇଯିବ, ରାମ ନାମ ଯାହା ଇଜ୍ ଇକ୍ୱାଲ୍ ଟୁ 1000 ନେମ୍ ଅଫ୍ ବିଷ୍ଣୁ, ଭଗବାନ ବିଷ୍ଣୁଙ୍କର 1000 ନାମ ସହିତ ଗୋଟିଏ ରାମ ନାମ ସମାନ ହୋଇଯିବ। ତେଣୁ ଏଇ ରାମ ଏଠି କଂସ ଚିନ୍ତା କରୁଛି, ରାମ ତାର ମନର ଭାବନା କ'ଣ ନା, ପ୍ରଳମ୍ବ ବଧାଧୀନ, ପ୍ରଳମ୍ବକୁ ଯିଏ ବଦ୍ଧ କରିଥିଲେ ପ୍ରଳମ୍ବାସୁର, ସେଇ କଂସ ପଠେଇଥିଲା ପ୍ରଳମ୍ବାସୁର ଭଗବାନଙ୍କର, ଇଏ ଦଶମ ସ୍କନ୍ଧ 18 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଏସବୁ ପଗଣ୍ଡ ବୟସର ଲୀଳା, ଏଇ ଯେଉଁ ରହିଛନ୍ତି ଭାଣ୍ଡିର ବଟମୂଳରେ ସେ ଲୀଳାଟି ହୋଇଥିଲା। ତେଣୁ ଏଇ ପ୍ରଳମ୍ବକୁ ବଦ୍ଧ କରିଥିଲେ ବଳରାମ, ଆମେ ପ୍ରଳମ୍ବଧ କହିଥିଲେ, ଆମକୁ ସୌଭାଗ୍ୟ ମିଳିଲା ପ୍ରକୃତରେ ଭଗବାନଙ୍କୁ ଏସବୁ ଲୀଳାକୁ ବର୍ଣ୍ଣନା କରିବା ପାଇଁ ଆମକୁ ସୁଯୋଗ ମିଳିଲା ଏଠାରେ। ପ୍ରଳମ୍ବଧ ଆମେ ବହୁତ ଲୀଳା ଭଗବାନଙ୍କର କହିବାକୁ ସୁଯୋଗ ଆପଣମାନେ ଆମକୁ ଦେଲେ, ଆମେ ପ୍ରାପ୍ତ ଭଗବାନ କୃପା କରି ଆମକୁ ସେ ପ୍ରଦାନ କରିଛନ୍ତି। ତେଣୁ ପ୍ରଣବବଦ୍ଧ ଯେଉଁ ହୋଇଥିଲା, କାହାର ମନେ ଅଛି କ'ଣ ପାଇଁ ଏ ଲୀଳାଟି ହୋଇଥିଲା? ଗୋଟେ ବଳରାମଙ୍କର ଇଚ୍ଛା ଥିଲା, ଏଇଟା ମୁଁ କହିଥିଲି ସେ କଥା। ନା ନା, ପ୍ରଳମ୍ବ ଗୋପ ବେଶରେ ଆସିଥିଲା। ଭଗବାନ ଯେତେବେଳେ ଛଅ ଦିନ ହୋଇଥିଲେ, କୃଷ୍ଣ ଯେତେବେଳେ ଛଅ ଦିନ ହୋଇଥିଲେ, ଏ ସରି ଗୋଟିଏ ବର୍ଷ ହୋଇଥିଲେ, ସେତେବେଳେ ଆସିଥିଲା କିଏ? ତୃଣାବର୍ତ୍ତ ଭଗବାନ ନେଇକିରି ସ୍ୱର୍ଗରେ ବୁଲେଇକି ପଳେଇ ଆସିଥିଲା। ପଳେଇ ଆସିଲା କି ସେ ଚାଲିଗଲା। ତେଣୁ ବଳରାମଙ୍କ ଇଚ୍ଛା ହେଲା, ମୁଁ ଟିକେ ସ୍ୱର୍ଗ ଯାଇ ଦେଖନ୍ତି କେମିତି କ'ଣ ଅଛି ସେଠି ସବୁ। ବଳରାମଙ୍କ ଇଚ୍ଛା ଥିଲା, ତେଣୁ ଭଗବାନଙ୍କ ଇଚ୍ଛା ସତ୍ୟ ସଂକଳ୍ପ ସିଏ। ତେଣୁ ବର୍ତ୍ତମାନ ପ୍ରଳମ୍ବ ଆସି ଭଗବାନ ନେଇ ବୁଲେଇକି ଆଣିବ ସ୍ୱର୍ଗରେ। ଏଇ ପ୍ରଳମ୍ବ ବଦ୍ଧ ଲୀଳାଟି ହୋଇଥିଲା। କଂସ ପଠେଇଥିଲା ପ୍ରଣବକୁ, ବଳରାମଙ୍କୁ ପ୍ରଣବ ଭାବୁଥିଲା କୃଷ୍ଣଙ୍କୁ ପାରିପାରିବି ନାହିଁ, ତେଣୁ ବଳରାମଙ୍କୁ ମୁଁ ହତ୍ୟା କରିଦେବି ଭାବିକରି ବଳରାମଙ୍କ ବିପକ୍ଷ ଦଳରେ ସେ ରହିଥିଲା, କୃଷ୍ଣଙ୍କ ଦଳରେ ରହିଥିଲା। ଦଶମ ସ୍କନ୍ଦ ଅଠର ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଉବାହ କୃଷ୍ଣ ଭଗବାନ ଶ୍ରୀଦାମାନ ପରାଜିତ ପ୍ରଣମ୍ବ ଭଦ୍ରସେନସ୍ତୁ କ'ଣ ବୃଷଭ ଭଦ୍ରସେନସ୍ତୁ ପ୍ରଣମ୍ବ ରୋହିଣୀ ସୁତ, ପ୍ରଣମ୍ବାସୁର ରୋହିଣୀ ସୁତ ବଳରାମଙ୍କୁ ସେ ହତ୍ୟା କରି ମାନେ ବଳରାମଙ୍କ ଦ୍ୱାରା ତାକୁ କାନ୍ଧିକି ନେଲେ। ଉବାହ କୃଷ୍ଣ ଭଗବାନ, ଭଗବାନ ଯଦିଓ ସେ କିନ୍ତୁ ସୀତାମାନଙ୍କ ଦ୍ୱାରା ସେ ପରାଜିତ ହୋଇଗଲେ, ସୀତାମାନ ପରାଜିତ, ତେଣୁ ତାଙ୍କର କାନ୍ଧରେ ବସି ସବୁ ନେଲେ। ଏଇଭଳି ଭାବରେ ସେ ଖେଳଟି ହେଉଥିଲା ଭାଣ୍ଡିର ବଟନ ନିକଟରେ, ଭାଣ୍ଡିର ବନ ଯେଉଁ ରହିଛି ଦ୍ୱାଦଶ ବନ, ତେଣୁ ସେଇଠି ବଳରାମଙ୍କୁ ସେ କାନ୍ଧେଇକି ନେଇଥିଲେ, ପଳେଇଗଲା ସ୍ୱର୍ଗକୁ ପଳେଇଗଲା, ବଳରାମଙ୍କ ଇଚ୍ଛା ପୂର୍ଣ୍ଣ ହୋଇଗଲା। ସ୍ୱର୍ଗରୁ ଦେଖି ଦେଇକି ଆସିଲେ ଯେ ସୃଷ୍ଟି କରୁଛନ୍ତି ତାଙ୍କର ପୁଣି ଇଚ୍ଛା ହେଉଛି, ଏଇ ଭଗବାନଙ୍କ ଅପୂର୍ବ ଲୀଳା। ତେଣୁ ସେଇ ପ୍ରଣବକୁ ଯେଉଁ ବଦ୍ଧ କରିଥିଲେ କଂସର, ସେତେବେଳେ ଚିନ୍ତା ହୋଇଯାଇଥିଲା, ପ୍ରଣବ ଆଜି ଚାଲିଗଲା, କିଏ ବଦ୍ଧ କଲା? ଖବର ପାଇଲା ଏ ରାମ ବଦ୍ଧ କରିଛନ୍ତି, ଆଜି ଚିନ୍ତା କରୁଛି ସେଇ ରାମ ଯିଏକି ପ୍ରଣବକୁ ବଦ୍ଧ କରିଥିଲେ। ଗୋପାଧୀନ ପ୍ରଣବ ବଦ୍ଧାଧୀନା ଗୋପାଧୀନ ରମଣାଥ, ରାମ ଶବ୍ଦର ଆଉ ଗୋଟେ ଅର୍ଥ ସେ ଚିନ୍ତା କରୁଛନ୍ତି, ଗୋପମାନଙ୍କୁ ସେ ଆନନ୍ଦ ପ୍ରଦାନ କରନ୍ତି। ଗୋପାଧୀନ ରମଣାଥ ରାମ, ସେ ରାମଙ୍କ ଦ୍ୱାରା ଆଜି ମୋର ସବୁ ରକ୍ଷୀମାନେ ମୃତ୍ୟୁବରଣ କଲେ, ସେଇ ଗୋବିନ୍ଦ ଦ୍ୱାରା ରାମଙ୍କ ଦ୍ୱାରା ଏଇ ଦୁଇ ଜଣଙ୍କ ଦ୍ୱାରା ମୋର ସମସ୍ତ ସବୁ ପଳେଇଗଲା, ଏତେ ସବୁ ସୈନ୍ୟ ସବୁ ଚାଲିଗଲା। ତେଣୁ ମହାବିକ୍ରମବତ୍ତଂ ସୂଚିତମ୍, ତାଙ୍କର ଯେଉଁ ମହାବିକ୍ରମ ରହିଛି ଏଇଟା ସୂଚିତ କରୁଛି, ସେଥିପାଇଁ ଏଇ ଦୁଇଟି ଶବ୍ଦ କଂସ ଚିନ୍ତା କରୁଛନ୍ତି, ରାମ ବଳରାମ, ଏ ସରି ଗୋବିନ୍ଦ ରାମ ବିକ୍ରୀଡ଼ିତଂ। ପୁଣି ଯେଉଁ ହତ୍ୟା କଲେ ଗୋବିନ୍ଦ ରାମ, ଯେଉଁ ହତ୍ୟା କଲେ ସେ ହତ୍ୟା କରିବା ପାଇଁ ଗୋବିନ୍ଦ ରାମଙ୍କୁ ବହୁତ ପରିଶ୍ରମ କରିବାକୁ ପଡ଼ିଲାଣି। ବିକ୍ରୀଡ଼ିତମ ବିକ୍ରୀଡ଼ିତମ ଖେଳରେ ଖେଳରେ ସେ ହତ୍ୟା କରିଦେଲେ, ଖେଳରେ ଖେଳରେ ବିକ୍ରୀଡ଼ିତମ ଗଜବଧୂର ବିକ୍ରୀଡ଼ିତମ, ଏ ଭଗବାନଙ୍କ ଲୀଳା ଦଶମ ସ୍କନ୍ଦ ତେତିଶ ଅଧ୍ୟାୟରେ ବର୍ଣ୍ଣନା କରାଯିବ। ଏଇ ଭଗବାନଙ୍କ ଲୀଳାକୁ ଯେଉଁମାନେ ଶ୍ରବଣ କରିବେ, ବିକ୍ରୀଡ଼ିତମ ବ୍ରଜବଧୂ ଇଦଂ ଚ ବିଷ୍ଣୁ ଶ୍ରଦ୍ଧାନିତ ଅନୁଶୁଣିଆ ଦଥବର୍ଣ୍ଣ ଯଜ୍ଞ ଭକ୍ତିଂ ପରାଂ ଭଗବତୀଂ ପ୍ରତିଲଭ୍ୟ କାମା ରୁଦ୍ରୋଗମ ଆଶୁ ଅପହଣତି ଅଚିରେଣ ଧୀର। କେବଳ ଭଗବାନ କଥା ଶ୍ରବଣ କଲେ ଜଣେ ଧୀର ବ୍ୟକ୍ତିରେ ପରିଣତ ହୋଇଯିବ। ପରୀକ୍ଷିତ ମହାରାଜ ପ୍ରଶ୍ନ କରିଥିଲେ ଭଗବାନ କାହିଁକି, ସେ ଭଗବାନ ସିଏ ଆପ୍ତକାମ ଯଦୁପତି, ସେ ଆପ୍ତକାମ କିନ୍ତୁ ତଥାପି କାହିଁକି ଯୁଗୁପ୍ସିତମ କାର୍ଯ୍ୟ କଲେ, ନିନ୍ଦନୀୟ କାର୍ଯ୍ୟ କାହିଁକି କଲେ, ପର ଦାରାଭିମର୍ଶନମ ଅନ୍ୟ ସ୍ତ୍ରୀମାନଙ୍କ ସହିତ ଯେଉଁ ନୃତ୍ୟ କଲେ, ଇଏ କ'ଣ ଧର୍ମ? ଏଇଭଳି ଭାବରେ ଯେତେବେଳେ ପ୍ରଶ୍ନ କରିଥିଲେ ଶୁକଦେବ ଗୋସ୍ୱାମୀ, ସେ ପ୍ରଶ୍ନର ଉତ୍ତରରେ ଅନେକ କଥା କହିଥିଲେ, ତା ଦେହରୁ ଇଏ ଗୋଟିଏ ଅନ୍ତିମ କଥାଟିଏ ଥିଲା, ଅନ୍ତିମ ଉତ୍ତରଟି ଥିଲା ଏଇଟା, ଭଗବାନଙ୍କର ଯେଉଁ ବ୍ରଜବଧୂମାନଙ୍କର ସହିତ ଯେଉଁ ଲୀଳା ହୋଇଥିଲା ଏଇଟାକୁ ଯେଉଁମାନେ ଶ୍ରବଣ କରିବେ ଶ୍ରଦ୍ଧାର ସହିତ, ପରମ୍ପରାରେ ଶ୍ରବଣ କରିବେ ଅଥବା କୀର୍ତ୍ତନ କରିବେ, ତାହେଲେ ସେ ଶ୍ରେଷ୍ଠ ଭକ୍ତି ପ୍ରାପ୍ତ ହେବେ। ଭକ୍ତିଂ ପରାଙ୍ଗ ଭଗବତୀଂ ପ୍ରତିଲଭ୍ୟ କାମ, ତାଙ୍କର ସମସ୍ତ ପ୍ରକାର ଯେଉଁ କାମ ରୋଗ ରହିଛି ଦୂର ହୋଇଯିବ, ହୃଦରୋଗରେ ହୃଦରୋଗ ଏଇଟା, ତେଣୁ ଆମର ଯେଉଁ ହାର୍ଟ ସ୍ପେଶାଲିଷ୍ଟ ମାନେ ଅଛନ୍ତି ସେ କାମ ରୋଗକୁ ଭଲ କରିପାରିବେ ନାହିଁ। ତେଣୁ ଏଇ କାମ ରୋଗକୁ ଭଲ କରିବା ପାଇଁ ତା'ର ଆମେ ଯେଉଁ ଔଷଧ ଦେଉଛୁ ବର୍ତ୍ତମାନ କାମ ରୋଗ ଭଲ ହେବ। ଶ୍ରଦ୍ଧାବାନ ଅନୁଶୁଣିଆ ଯଦି ଠିକ୍ ଭାବରେ ଯଦି ଶ୍ରବଣ କରିବେ ବା ବର୍ଣ୍ଣନା କରିବେ ତାହେଲେ ଏଇ ଶ୍ରେଷ୍ଠ ଭକ୍ତି ଲାଭ କରିବେ। ତାଙ୍କ ହୃଦୟରେ ଯେଉଁ କାମ ରୋଗ ରହିଛି ସେ ଚାଲିଯିବ। ସେମାନେ ଖୁବ୍ ଶୀଘ୍ର ଅଚିରେଣ ଧୀର ବ୍ୟକ୍ତିରେ ପରିଣତ ହୋଇଯିବେ ସେମାନେ। ହୃଦ୍ରକମ ଆଶୁ ଅପରିଣତି ଅଚିରେଣ ଧୀର, ଆଶୁ ଏବଂ ଅଚିରେଣ ଏଇ ଦୁଇଟି ଶବ୍ଦ ବ୍ୟବହାର କରାଗଲା। ଆଶୁ କହିଲେ ଯଦି ଜଣେ ଚିନ୍ତା କରିବ କେତେ ଶୀଘ୍ର ନା ଅଚିରେଣ ବେଶୀ ଡେରି ନାହିଁ, ଖୁବ୍ ଶୀଘ୍ର ସେ ଧୀର ବ୍ୟକ୍ତିରେ ପରିଣତ ହୋଇଯିବ। ତେଣୁ ଆଜି ଇଏ କଂସ ଚିନ୍ତା କରୁଛନ୍ତି ଖେଳରେ ଖେଳରେ ହତ୍ୟା କରିଦେଲେ ଏଇ ଦୁଇ ଜଣଙ୍କୁ। ସମସ୍ତେ କଂସର ଯେଉଁ ସ୍ପାଇ ଅଛନ୍ତି ସବୁ ଗୁଇନ୍ଦା ବିଭାଗ ରହିଛି ସେମାନେ ସବୁ ଖବର ଦେଇଦେଇଛନ୍ତି। ଶବ୍ଦ ଶୁଣି ସେ ଭୟ କରିଯାଇଥିଲା, ଏଣେ ପୁଣି ସବୁ ଖବର ପାଇଲା କୃଷ୍ଣ ବଳରାମ, ସେମାନେ କହିଥିଲେ କୃଷ୍ଣ ବଳରାମ, କିନ୍ତୁ ଇଏ ଭାବୁଛି ଗୋବିନ୍ଦ ଭାବେ ରାମ। ଖେଳରେ ଖେଳରେ ହତ୍ୟା କରିଦେଲେ, ତାଙ୍କୁ ପରିଶ୍ରମ କରିବାକୁ ପଡ଼ିଲା ନାହିଁ, ଏତେ ଲୋକଙ୍କୁ ହଜାର ହଜାର ଲୋକଙ୍କୁ ହତ୍ୟା କରିଦେଲେ, ଖେଳରେ ଖେଳରେ ବାଇଁ ହାତକା ଖେଳ ଭଳିଆ ହତ୍ୟା କରିଦେଇଗଲେ। ତେଣୁ କଂସର ଭୟ ବଢ଼ିଗଲା, ପରମ କଂସ ଏଇଭଳି ଭାବେ ବିକ୍ରୀଡ଼ିତଂ ପରମ କହିଲେ କଂସ ତୁ ତଧନୁର୍ଭଙ୍ଗମ ରକ୍ଷିଣାଂ ସ୍ୱବଳସ୍ୟ ଚ ବଧଂ ପରମ କେବଳମ ଗୋବିନ୍ଦ ରାମ ବିକ୍ରୀଡ଼ିତଂ। ପରମ ଶବ୍ଦର ଅର୍ଥ ଏଠି କେବଳ, କେବଳ ଗୋବିନ୍ଦ ରାମ, ଆଉ କିଏ ଗୋବିନ୍ଦ ମାନେ କୃଷ୍ଣ ବଳରାମଙ୍କର ସବୁ ସଖାମାନେ ମଧ୍ୟ ଥିଲେ, କେହି ଆଉ ସେଥିରେ ଇଏ କରିନାହାନ୍ତି, କେବଳ କୃଷ୍ଣ ବଳରାମ, ଗୋବିନ୍ଦ ଏମ ରାମ। ତେଣୁ କଂସର କ'ଣ ହେଲା ପ୍ରତିକ୍ରିୟା ନା, ଦୀର୍ଘ ପ୍ରଜାଗର ଭୀତ। ଆଉ ଏମାନେ ସିନା କୃଷ୍ଣ ବଳରାମ ଘୁଙ୍ଗୁଡ଼ି ମାରୁଥିଲେ, କିନ୍ତୁ କଂସ ଦୀର୍ଘ ପ୍ରଜାଗର ଖାଲି ଜାଗର ରହିଲାନି, ପ୍ରକୃଷ୍ଟ ରୂପରେ ଜାଗର ରହିଲା। ଦୀର୍ଘ ଦୀର୍ଘ ମାନେ ଖାଲି ସେଇ ରାତିରେ ଯେ ଉଜାଗର ହୋଇଥିଲା ତାହା ନୁହଁ, ଅନେକ କାଳ ଧରିକି ସେ ଉଜାଗର ରହିଛି, ଆଜି ମଧ୍ୟ ଶୋଇପାରିଲା ନାହିଁ। ଦୀର୍ଘ ଉଜାଗର, ଦୀର୍ଘ ପ୍ରଜାଗର ଜାଗ୍ରତ ହୋଇକି ରହିଗଲା, ଦୀର୍ଘ ପ୍ରଜାଗର ଭୀତ ଖାଲି ଜାଗ୍ରତ ହୋଇ ରହିଲା ତାହା ନୁହଁ, ଆନନ୍ଦ ରହିଲା ତାହା ନୁହଁ, ଭୀତ ଭୟ କରିକି ରହିଲା। ଯେତେବେଳଠୁ ଶୁଣିଛି କଂସ ଯେ ଦେବକୀ ଏବଂ ବସୁଦେବ ଯେତେବେଳେ ବିବାହ ହେଉଥିଲେ, ବିବାହ କରିକି ଯେତେବେଳେ ଆଣିକି ଆସୁଥିଲା ରଥରେ କଂସ, ସେହି ସମୟରେ ଆକାଶବାଣୀ ଶ୍ରବଣ କରିଥିଲା, ଅଶ୍ୟାସ୍ତୁ ଅଷ୍ଟମ ଗର୍ଭ ହନ୍ତା ଯା ବସ ଅବୁଦ୍ଧ, ଆରେ ମୂର୍ଖ ତୁ ଯାହାକୁ ନେଉଛୁ ତାର ଅଷ୍ଟମ ଗର୍ଭ ତୋତେ ହତ୍ୟା କରିବ। ସେଇଦିନଠୁ ତାର ଭୟ ଆରମ୍ଭ ହୋଇଯାଇଛି, ତା ପୂର୍ବରୁ ଭୟ ହୋଇନଥିଲା, ପିତାଙ୍କୁ ବନ୍ଦୀ କରି ରଖିଥିଲା, ବହୁତ ପ୍ରକାର ସବୁ ବ୍ୟଭିଚାର ସବୁ କରୁଥିଲା, କିନ୍ତୁ ଆକାଶବାଣୀ ଯେତେବେଳେ ଶୁଣିଦେଲା ସେତେବେଳେଠୁ ତାର ଭୟ ଆରମ୍ଭ ହୋଇଗଲା, ସାଙ୍ଗେ ସାଙ୍ଗେ ଦେବକୀକୁ ହତ୍ୟା କରିବା ପାଇଁ ଚାହିଁଥିଲା। ତେଣୁ ଏଇ ଭୟ ଦୀର୍ଘ କାଳ ଧରି ରହିଛି, 19 ବର୍ଷ ପାଖାପାଖି ହୋଇଗଲାଣି, 18 ବର୍ଷ 19 ବର୍ଷ ପାଖାପାଖି ପ୍ରଜାଗର ଶୋଇପାରୁନାହିଁ, ପ୍ରଜାଗର ଭୀତ ଭୟ କରି ରହୁଛି ସେ। ଏବଂ ଦୁର୍ନିମିତାନି ଦୁର୍ମତି, ଦୁର୍ନିମିତାନି ଦୁର୍ମତି, ଦୁର୍ନିମିତାନି କହିଲେ ବିଷମ୍ୟ ଦୁର୍ମତି, ଦୁର୍ମତି ମନ୍ଦମତି, କଳିଯୁଗର ଲୋକମାନେ ସବୁ ଦୁର୍ମତି, ପ୍ରାୟଣ ଅଳ୍ପାୟୁଷ ସଭ୍ୟ କଳାବାସିନ ଯୁଗେ ଜନା ମନ୍ଦା ସୁମନ୍ଦମତୟୁ, ମନ୍ଦମତି ସେମାନେ। ତେଣୁ ମନ୍ଦମତି କହିଲେ ଏଠି ଅଲଗା ଅର୍ଥ ବୁଝିବ, ଦୁର୍ମତି ଦୁର୍ମତି କହିଲେ ଦେଖିକିରି ମଧ୍ୟ ଦେଖିପାରୁନାହିଁ, ତା'ର ଦରକାର ଥିଲେ ତା'ର ବୁଦ୍ଧି ଯଦି ଥାଆନ୍ତା ପ୍ରକୃତରେ ସେ କ'ଣ କରିଥାନ୍ତା, ପ୍ରକୃତ ସୁମତି ଯଦି ଥାଆନ୍ତା, ବୁଦ୍ଧି ଯଦି ଥାଆନ୍ତା ସେ କ'ଣ କରିଥାନ୍ତା, କ'ଣ କରିଥାନ୍ତା, କ'ଣ ଅଦ୍ୱୈତ କ'ଣ କରିଥାନ୍ତା, ସେ ସୁମତି ଯଦି ଥାଆନ୍ତା ସେ କ'ଣ କରିଥାନ୍ତା, ତବାସ୍ମିତି ଚ ଯାଚତେ ଶକ୍ରୁନ୍ନପି ପ୍ରପନ୍ନାୟ ତବାସ୍ମିତି ଚ ଯାଚତେ ଅଭୟଂ ସର୍ବଭୂତେଭ୍ୟୋ ଦଦାମି ଏତଦ୍ ବ୍ରତଂ ମମ। ଏ ଭଗବାନଙ୍କ ବ୍ରତ, ଜଣେ ଯଦି ଭଗବାନଙ୍କର ସକୃଦପି ଗୋଟିଏ ଥର ମଧ୍ୟ ଯଦି କହେ ପ୍ରଭୁ ତବାସ୍ମିତି ମୁଁ ଆପଣଙ୍କର, ତାହେଲେ ଭଗବାନ ତାଙ୍କୁ ଅଭୟଂ ସର୍ବଭୂତେଭ୍ୟୋ ସମସ୍ତ ଜୀବକୁ ଅଭୟ ପ୍ରଦାନ କରିବେ। ଇଏ ହେଉଛି ଭଗବାନଙ୍କ ବ୍ରତ। କଂସ କ'ଣ ଏଇଟା ଜାଣିନଥିଲା, କ'ଣ ସମସ୍ତେ ବହୁତ ଶାସ୍ତ୍ର ଅଧ୍ୟୟନ କରିଥିବ, ସବୁ ସବୁ ଜାଣିଛି, ସବୁ ଶିଖିଛି, ସବୁ କରିଛି, କିନ୍ତୁ ସେ ଭଗବାନ ଦୁର୍ମତି, ସେଥିପାଇଁ କୁହାଗଲା ଦୁର୍ମତି, ତାର ସୁମତି ହେଇନାହିଁ, ଦୁର୍ମତି। ତେଣୁ ଭୀତା ଦୀର୍ଘ ପ୍ରଜାଗ୍ରହ ଉଭୟଥା, ମାନେ ପ୍ରଜା ଉଭୟଥା କହିଲେ ଉଭୟଥା ଶବ୍ଦ ହୋଇଛି ନା, ଆଉ ପରେ ଆସିବ। ବହୁନି ଅଚେଷ୍ଟ ଉଭୟଥା ମୃତ୍ୟୁ ଦୌତକରାଣିଚ। ଉଭୟଥା ଶବ୍ଦର ଅର୍ଥ ହେଉଛି ଯେ ସ୍ୱପ୍ନ ଜାଗରିତ ଭେଦେନ, ଯଦି ଟିକେ ନିଦ୍ରା ହୋଇଗଲାଣି ସ୍ୱପ୍ନରେ ମଧ୍ୟ ସେଇ ଦେଖୁଛି ଭୟ, ସ୍ୱପ୍ନ ଦେଖୁଛି ଭୟ ସ୍ୱପ୍ନ, ଏବଂ ଜାଗ୍ରତ ହେଲେ ତ ଭୟ ରହିଛି। ତେଣୁ ମୃତ୍ୟୁ ଦୌତକରାଣି, ମୃତ୍ୟୁ ମୃତ୍ୟୁର ଦୂତ କିଏ, ମୃତ୍ୟୁ ମୃତ୍ୟୁ ଦୌତକରାଣି, ମୃତ୍ୟୁ ଦୌତ୍ୟମିବ କୁର୍ବନ୍ତି ଇତି ତତ୍ କରାଣି ତତ୍ ସୂଚକାନି। ଯିଏ ମୃତ୍ୟୁର ସୂଚନା ଦିଏ ସିଏ ହେଉଛି ମୃତ୍ୟୁ ଦୌତ୍ୟ, ଯମରାଜଙ୍କ ଦୂତମାନେ ମଧ୍ୟ ରହିଛନ୍ତି। ତେଣୁ ବହୁନି ଅନେକାନି ଦୁର୍ନିମିତାନି ଦୁର୍ଲକ୍ଷଣାନି ଅଚଷ୍ଟ, ବିଭିନ୍ନ ପ୍ରକାର ଅପଶକୁନ ଅଶୁଭ ସବୁ ଦେଖୁଛନ୍ତି, ସ୍ୱପ୍ନରେ ଦେଖୁଛନ୍ତି, ଜାଗ୍ରତରେ ଦେଖୁଛନ୍ତି, ସବୁ ଦେଖୁଛନ୍ତି। ଉଭୟ ତ ମୃତ୍ୟୁ ଦୌତକରାଣିଚ, ମୃତ୍ୟୁ ନୋଟିସ୍ ଦେଇଦେଲେ। ଆମର ଶ୍ରୀଶ୍ରୀମଦ ରାଧାକୃଷ୍ଣ ମହାରାଜ କହୁଥିଲେ କଥାଟି, କହିଲେ ଥରେ ଯମରାଜ ଯାଇକିରି ଗୋଟେ ଲୋକ ପାଖକୁ ଯାଇ ପହଞ୍ଚିଲେ, ଯୁବକ ବ୍ୟକ୍ତି ପାଖକୁ ପହଞ୍ଚିଲେ, କହିଲେ ତୁମର ସମୟ ହୋଇଗଲା, ଆସ ଯିବା, ତୁମର ବର୍ତ୍ତମାନ ଯିବ ଯମାଳୟକୁ ଯିବ, ତୁମ ବିଚାର ହେବ। ତେଣୁ ସିଏ ବହୁତ କ୍ରୋଧ ପ୍ରକାଶ କରି କହିଲା, ତୁମେ କ'ଣ ଧର୍ମରାଜ ତୁମେ ନା ଅଧର୍ମରାଜ, ଧର୍ମ କ'ଣ ଜାଣିନ ନା କ'ଣ ଧର୍ମ, ନା ତୁମେ ଯେଉଁ ମୃତ୍ୟୁର ସୂଚନା ଦେଉଛ ଆସିକି ସାଙ୍ଗେ ସାଙ୍ଗେ ନେବା ପାଇଁ ଚାହୁଁଛ, ଆଗରୁ ସୂଚନା ଦେଇଛ, ଆଗରୁ ସୂଚନା ନ ଦେଇକି ପଳେଇ ଆସିଗଲ, ଏଇଟା କ'ଣ ଧର୍ମ କାର୍ଯ୍ୟ। ଯାହା ବି ହେଉ ସେ ଧର୍ମଟା ଚାଲିଗଲେ, ଯାହା ବି ହେଉ କ'ଣ ଲୀଳାଟି ଥିବ। ତାପରେ ଯେତେବେଳେ ବୃଦ୍ଧ ହୋଇଗଲା ସେତେବେଳେ ପୁଣି ସେ ଆସିଲେ, ଯମରାଜ ଆସିଲେ, ଯମରାଜଙ୍କୁ ଦେଖି ସେ ପୁଣି କହୁଛି, ପୁଣି ଆସିଗଲ, କୌଣସି ସୂଚନା ନ ଦେଇକି ପୁଣି ଆସିଗଲ, ନା ମୁଁ ତୁମକୁ ବହୁତ ସୂଚନା ଦେଲି, କ'ଣ ସୂଚନା ଦେଲ, ନା ତୁମ ଯେତେବେଳେ ପାଦ ଯେତେବେଳେ କ'ଣ ଯେତେବେଳେ କଷ୍ଟ ହେଉଥିଲା, ପାଦ ପୀଡ଼ା ହେଉଥିଲା, ଫୁଲି ଯାଇଥିଲା ଇତ୍ୟାଦି, ସେଇଟା ଗୋଟେ ସୂଚନା ଦେଇଥିଲି, ଜାଣିପାରିଲେ ନା ନାହିଁ, ତୁମର କେଶ ଧଳା ହୋଇଗଲା ସେଇଟାକୁ ସେ ସୂଚନା ଦେଲି, ଜାଣିପାରିଲେ ନା ନାହିଁ, ଦାନ୍ତ ଭାଙ୍ଗିଗଲା ସେଇଟା ସୂଚନା ଦିଆଗଲା, ଜାଣିପାରିଲେ ନା ନାହିଁ, ଆଖିକୁ ଦୁଶିଲା ନାହିଁ, ଏଇଭଳି ଭାବରେ ବହୁତ ସୂଚନା ଦେଲି, ତୁମେ ଶୁଣିପାରିଲେ ଜାଣିପାରିଲେ ନାହିଁ, ମୋର ସେଠି ଦୋଷ କ'ଣ। ତେଣୁ ଇଏ ଭଳି ଭାବରେ ବହୁତ ଆମକୁ ମଧ୍ୟ ସୂଚନା ଆସୁଛି ସବୁବେଳେ। ଯେଉଁମାନେ ପ୍ରକୃତରେ ବୁଦ୍ଧିମାନ ବ୍ୟକ୍ତି ସେମାନେ ସବୁବେଳେ ସତର୍କ ରହିବେ। ଭାଗବତ ଏକାଦଶ ସ୍କନ୍ଧ ନବମ ଅଧ୍ୟାୟରେ ଶ୍ଳୋକଟି ଅଛନ୍ତି, ଲବ୍ଧ୍ୱା ସୁଦୁର୍ଲଭମ୍ ଇଦମ୍ ବହୁ ସମ୍ଭବାନ୍ତେ ମାନୁଷ୍ୟମ ଅର୍ଥଦମ୍ ଅନିତ୍ୟମ ଅପିହ ଧୀର ତୂର୍ଣ୍ଣଂ ଯତେତ ନ ପତେତ ଅନୁମୃତି ଯାବନ ନିଶ୍ଚୟ ସା ବିଷୟ ଖଳୁ ସର୍ବତ ସାତ୍। ଏ ଅବନ୍ତୀର ଏଇଟାକୁ ଜଣେ ବ୍ରାହ୍ମଣ କହିଛନ୍ତି, ଲବ୍ଧ୍ୱା ସୁଦୁର୍ ଏ ହେଉଛି ଇଏ ବା ଆମର ଯେଉଁ କ'ଣ ଅବଧୂତ ଯେଉଁ ଆମର କିଏ ଅତ୍ରିଙ୍କର ପୁତ୍ର ଯେଉଁ ରହିଛନ୍ତି, ତିନି ଜଣ ପୁତ୍ର ନା ଅନୁସୂୟାଙ୍କର, ଜଣେ ହେଉଛନ୍ତି ବିଷ୍ଣୁ ଅଂଶରେ କିଏ ଆସିଲେ ଦତ୍ତାତ୍ରେୟ, ଦତ୍ତାତ୍ରେୟ କଥା କହୁଛନ୍ତି ଏକାଦଶ ସ୍କନ୍ଧ ନବମ ଅଧ୍ୟାୟରେ, ଚବିଶଟି ଗୁରୁ ଅଛନ୍ତି ନା ତାଙ୍କର। ଲବ୍ଧ୍ୱା ସୁଦୁର୍ଲଭମ୍ ଇଦମ୍ ବହୁ ସମ୍ଭବାନ୍ତେ, ଅନେକ ଜନ୍ମ ପରେ 80 ଲକ୍ଷ ଜନ୍ମ ପରେ ଜଣେ ଜନ୍ମ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଉଛି। ମାନୁଷ୍ୟମ ଅର୍ଥଦମ୍ ଅନିତ୍ୟମ ଅପିହ ଧୀର, ଏ ମନୁଷ୍ୟ ଜନ୍ମ ହେଉଛି ମାନୁଷ୍ୟମ ଅର୍ଥଦମ୍, ଇଏ ଅର୍ଥ ଆମେ ପ୍ରାପ୍ତ ହେବା, ପରମାର୍ଥକୁ ପ୍ରାପ୍ତ ହେବା, ଯଦିଓ ଅନିତ୍ୟ କିନ୍ତୁ ଆମେ ଏଇ ମନୁଷ୍ୟ ଶରୀରରେ ଆମେ ଧୀର ବ୍ୟକ୍ତିରେ ପରିଣତ ହୋଇପାରିବା। ତୂର୍ଣ୍ଣଂ ଯତେତ ନ ପତେତ ଅନୁମୃତ୍ୟୁ ଯାବନ, ଯେତେ ଯେତେ ଶୀଘ୍ର ତୁମେ ମୃତ୍ୟୁ ନ ଆସି ସେତେ ଶୀଘ୍ର ତୁମେ, ଯେତେ ଶୀଘ୍ର ମୃତ୍ୟୁ ଆସି କିଛି ଅସୁବିଧା ନାହିଁ, ତୂର୍ଣ୍ଣଂ ଯେତେ ଶୀଘ୍ର ହେଉନା କାହିଁକି, କିନ୍ତୁ ନିଶ୍ରେୟ ସାହାୟ ଶ୍ରେୟ ପାଇଁ ଚେଷ୍ଟା କରିବା କଥା, ବିଷୟ ଖଳୁ ସର୍ବତ ଅନ୍ୟ ଅନ୍ୟଥା ସବୁଠାରେ ବିଷୟ କଥା ରହିଛି। ଛୋଟ ପିପୁଡ଼ିଠାରୁ ଆରମ୍ଭ କରି ସମସ୍ତେ ଏଇ ବିଷୟ ଭୋଗ କରୁଛନ୍ତି। ତେଣୁ ଇଏ ଏ ଯେଉଁ ଜଣେ ଜଣେ ଧୀର ବ୍ୟକ୍ତି, ଜଣେ ବିଦ୍ୱାନ ବ୍ୟକ୍ତି, ସୁମତି ବ୍ୟକ୍ତି, ସୁମତି ଯାହାର ଅଛି ସେ ସବୁବେଳେ ଚିନ୍ତା କରିବ, କେଜାଣି କାହାର ଆଜି ମୃତ୍ୟୁକାଳ ହୋଇଯିବ ସୁନିଶ୍ଚିନ୍ତ। କେଉଁ ସମୟରେ କାହାର ମୃତ୍ୟୁ ଆସିବ କହିହେବ ନାହିଁ, ତେଣୁ ସବୁବେଳେ ସତର୍କ ରହିବାର ଅଛି, ମୃତ୍ୟୁ ପାଇଁ ପ୍ରସ୍ତୁତ ରହିବାର ଅଛି। ମନୁଷ୍ୟ ଜନ୍ମ ହେଉଛି ମୃତ୍ୟୁ ମୃତ୍ୟୁ ଉପରେ ଜୟଲାଭ କରିବା, ମନୁଷ୍ୟ ଜନ୍ମର ଉଦ୍ଦେଶ୍ୟ ହେଉଛି ସେଇଟା। ମନୁଷ୍ୟ ଜନ୍ମ ପ୍ରାପ୍ତ ହୋଇ ଯଦି ଜଣେ ମୃତ୍ୟୁ ଉପରେ ଜୟଲାଭ ନ କରିପାରିଲେ ତାକୁ କୃପଣ ବୋଲି କୁହାଯିବ। ତେଣୁ ଏ ସବୁ ସମୟରେ ଇଏ ହେଉଛି ସବୁଠାରୁ ବଡ଼ ଆଶ୍ଚର୍ଯ୍ୟ ହେଉଛି ସେଇଟା। ଯୁଧିଷ୍ଠିର ମହାରାଜ କହିଲେ ସେ କଥା ଧର୍ମବକଙ୍କୁ, ଅହନି ଅହନି ଭୂତାନି ଗଚ୍ଛନ୍ତି ଜମାଳୟମ୍ ଶେଷ ସ୍ଥାବର ମିଛନ୍ତି କିମା ଆଶ୍ଚର୍ଯ୍ୟ ମତ ପରମ। ଆମେ ଦେଖିକରି ମଧ୍ୟ ଜଣେ ଅନ୍ତିମ ପରିଣତି ହେଉଛି ମୃତ୍ୟୁ ସେଇଟା ଆମେ ଜାଣିପାରୁନାହିଁ। ଏଇଟା ସବୁଠାରୁ ଆଠରୁ ବଳି ଆଶ୍ଚର୍ଯ୍ୟ କିଛି ନାହିଁ। ତେଣୁ କଂସ ସମସ୍ତେ ମୃତ୍ୟୁବରଣ କରି ଇଏ ଯେ ଚିନ୍ତା କରୁନି, ସେ ଖାଉଛି ମୋତେ ଯେ ମୃତ୍ୟୁ ଦେବ ମୁଁ ତାକୁ ମୁକ୍ତି ପ୍ରଦାନ କରିଦେବି, ଇଏ ଭାବୁଛି ମୁଁ ଅମର ହୋଇଯିବି, ଏଇଭଳି ଭାବରେ ସେ ଚିନ୍ତା କରୁଛି। ତେଣୁ ବିଭିନ୍ନ ପ୍ରକାର ଅଶୁଭ ସଙ୍କେତ ସବୁ ଦେଖିଲେ, ସିଏ କ'ଣ ଦେଖିଲେ ତା ପରଶ୍ଳୋକରେ କୁହାଯାଉଛି, କ'ଣ ନା ଅଦର୍ଶନଂ ସୋ ଶିରସଃ ପ୍ରତିରୂପେ ତ ସତ୍ୟପି ଅଦର୍ଶନଂ ସୋ ବହୁ ମାନେ କୁହାଗଲା ନା ବହୁ କାଳ ଧରିକି ଦେଖୁଛି ସେ ଏଇସବୁ ଅଶୁଭ କଥା, ବହୁନି ଅଚେଷ୍ଟ ଏସବୁ ବହୁ କାଳ ଧରିକି ଦେଖୁଛି। ତେଣୁ ସେ କ'ଣ ଦେଖୁଛି ନା ଅଦର୍ଶନଂ ସୋ ଶିରସଃ ପ୍ରତିରୂପେ ତ ସତ୍ୟପି, ପ୍ରତିରୂପେ କହିଲେ ଏଇ ଯେଉଁ ରହିଛି ଛାଇ ଇତ୍ୟାଦି ସବୁ ରହିଛି ବା ଜଳରେ ଯେଉଁ ପ୍ରତିଫଳନ ରହିଛି ପ୍ରତିରୂପ, ଏଇଟାରେ ଦେଖୁ ନିଜ ଶିରକୁ ଦେଖିପାରୁନାହିଁ, ନିଜ ମସ୍ତକକୁ ଦେଖିପାରୁନାହିଁ, ସତ୍ୟ ବି ଦେଖୁଛି ଆରେ ଛାଇ ଏଇଟା ରିଫ୍ଲେକ୍ସନ୍ ରହୁଛି ଅଛି ମୋର ମୁଣ୍ଡ କୁଆଡ଼େ ଗଲା, ମୁଣ୍ଡରେ ହାତ ଆରେ ମୋ ମୁଣ୍ଡ ଅଛି ତ କିନ୍ତୁ ଇଏ ପ୍ରତିଫଳନ ଦେଖାଯାଉ ନାହିଁ। ଏଇସବୁ ମୃତ୍ୟୁ ଦୌତକରାଣିଚ ମୃତ୍ୟୁର ଦୂତ ହିସାବରେ କାର୍ଯ୍ୟ କରୁଛନ୍ତି, ମୃତ୍ୟୁର ସୂଚନା ଦେଉଛନ୍ତି। ଜଣେ କହୁଥିଲେ ମୁଁ ଆମର ଯେଉଁଠି ରହୁଥିଲି ପୂର୍ବାଶ୍ରମରେ ଜଣେ କହିଲେ, କହିଲେ ମୁଁ ଗୋଟେ ସ୍ୱପ୍ନ ଦେଖିଲି ଯେ ଏମିତି ସବୁ ଶୁକୁଆ ସବୁ ଶୁକଉଛନ୍ତି, ଏଇଭଳି ଭାବରେ ସ୍ୱପ୍ନ ଦେଖିଲି ଆଉ ଗୋଟେ ରହିଛି ଶାସ୍ତ୍ର ରହିଛି ସ୍ୱପ୍ନର କ'ଣ ତା'ର ଅର୍ଥ କ'ଣ, ସ୍ୱପ୍ନ କହିବାର ମାନେ ତା'ର କ'ଣ ସବୁ ରହିଛି ତା'ର ସିଗ୍ନିଫିକାନ୍ସ ସବୁ ରହିଛି। ତେଣୁ ଯାହା ବି ହେଉ ଇଏ ଯେଉଁ ଲୋକ ଜଣଙ୍କ ଦେଖିଲେ ଏ ଲୋକ ଜଣଙ୍କ ତାଙ୍କର ଭାଇଙ୍କୁ ସେ କଥା କହିଲେ, ସେ ସ୍ୱପ୍ନଟି କହିଲେ ଯେମିତି ରାତିରେ କାଲି ଏଇଭଳି ସ୍ୱପ୍ନ ଦେଖିଲି, ତେଣୁ ତାଙ୍କ ଭାଇ କହିଲେ ଆରେ ଏଇଟା ଗୋଟେ ବହୁତ ଖରାପ ସ୍ୱପ୍ନ, କିଏ ଜଣେ ମୃତ୍ୟୁବରଣ କରିବ, ଏଇଭଳି ଭାବରେ ସିଏ ମୋତେ କହିଲେ। ତେଣୁ ଆକ୍ଚୁଆଲି ସେ କହିବାର ଗୋଟେ ଦିନ ନା କ'ଣ ଦେଇକି ତାଙ୍କର ଆଉ ଜଣେ ଭାଇ ମୃତ୍ୟୁବରଣ କଲେ, ଏ କଥାଟି ମୋତେ କହିଲେ, କିନ୍ତୁ ଆ ଭିତରେ ସିଏ ଲୋକ ଜଣ ମଧ୍ୟ ମୃତ୍ୟୁବରଣ କରିସାରିଲେଣି। ତେଣୁ ଇଏ ହେଉଛି ମୃତ୍ୟୁ ଦୌତକରାଣିଚ ମୃତ୍ୟୁର ସୂଚକ ଏସବୁ ଦେଉଛନ୍ତି। ପ୍ରଥମେ ଦେଖିଲେ ନିଜର ମସ୍ତକ ଦେଖାଯାଉ ନାହିଁ, ଅଦର୍ଶନ ସୋ ଶିରସ ପ୍ରତିରୂପେ ତ ସତ୍ୟପି, ମସ୍ତକ ଥିଲେ ମଧ୍ୟ ମସ୍ତକ ଦେଖାଯାଉ ନାହିଁ, ଦର୍ପଣରେ ଦେଖାଯାଉ ନାହିଁ ପ୍ରତିରୂପ। ତେଣୁ ସେ ଭୟ ବଢ଼ି ବଢ଼ିକା ଯାଉଛି, ଜାଣୁଛି ଏଇଟା ଅଶୁଭ ବୋଲି ଜାଣିପାରୁଛି। ପୁଣି ଅସତ୍ୟପି ଦ୍ୱିତୀୟ ଚ ଦୈରୂପ୍ୟମ ଜ୍ୟୋତିଷାନ୍ ତଥା, ଅସତ୍ୟ ବି ଦ୍ୱିତୀୟ ଯଦିଓ ସିଏ ଜଣେ କିନ୍ତୁ ଦେଖାଯାଉଛି ଦୁଇ ଜଣ ଭଳିଆ ଦେଖାଯାଉଥିବେ ତାଙ୍କୁ, ଦ୍ୱିତୀୟ ଚ ଦୈରୂପ୍ୟମ ଜ୍ୟୋତିଷାନ୍ ତଥା ତାଙ୍କୁ ଚକ୍ଷୁରେ ଦେଖାଯାଉଥିବ ସିଏ ଦୁଇ ଭଳିଆ ଦୁଇ ଜଣ ଭଳିଆ ଦେଖାଯାଉଛି। ତେଣୁ ଏସବୁ ବିଭିନ୍ନ ପ୍ରକାର ଦୌତକରାଣିଚ ଅଶୁଭ ସୂଚକ ସବୁ ରହିଛି। ଛିଦ୍ର ପ୍ରତିଟି ଛାୟାୟାନ୍, ଯେତେବେଳେ ନିଜର ଛାୟାକୁ ଦେଖୁଛି କଂସ ଦେଖୁଛି, ତା ଦେହରେ ଗୋଟେ ଛିଦ୍ର ପଡ଼ିଯାଇଛି, ମାନେ ଆ ଭିତରେ ଯେମିତି କଣା ହେଇଯାଇଛି, ହୋଲ୍ ହେଇଯାଇଛି ଶରୀରରେ, ଛାଇ ଛାଇ ପଡ଼ୁଛି, ସେଇଟା ଛାଇରେ ସେଇଟା କ'ଣ ଛିଦ୍ର ଛିଦ୍ର ଦେଖାଯାଉ, ଛାଇରେ ଛିଦ୍ର ହେଇଯାଉଛି। ପ୍ରାଣଘୋଷ ଅନୁପସ୍ତୁତି, ପ୍ରାଣ ଶବ୍ଦ ରହିଛି ପ୍ରାଣଘୋଷ, ସେଇଟା ବହୁତ ପ୍ରାଣଘୋଷ ଅନୁପସ୍ତୁତି, ପ୍ରାଣ ଶୁଣିବା ପ୍ରାଣଘୋଷ ଶବ୍ଦ ଶୁଭୁ ନାହିଁ, ଅନୁପସ୍ତୁତି ଶବ୍ଦ ଶୁଭୁ ନାହିଁ, ପ୍ରାଣ ଅଛି ବୋଲି ଜଣାପଡ଼ୁନାହିଁ ଅନୁସ୍ତୁତି। ସ୍ୱର୍ଣ୍ଣ ପ୍ରତିତି ବୃକ୍ଷେଷୁ, ବୃକ୍ଷମାନଙ୍କୁ ଦେଖିଲା ବେଳକୁ ଲାଗୁଛି କ'ଣ ନା ସ୍ୱର୍ଣ୍ଣ ପ୍ରତିତି, ସୁବର୍ଣ୍ଣ ବର୍ଣ୍ଣ ଭଳିଆ ଲାଗୁଛି ତାଙ୍କୁ, ସ୍ୱର୍ଣ୍ଣ ପ୍ରତିତି ବୃକ୍ଷେଷୁ। ସ୍ୱପଦାନା ମଦର୍ଶନମ, ସ୍ୱପଦାନାମ କହିଲେ ନିଜେ ଚାଲିଯାଉଥିବ, ଦେଖିଲା ବେଳେ ପଦଚିହ୍ନ ନଥିବ, ପଦଚିହ୍ନ ଗାଇବ ହୋଇଯାଉଛି, ସ୍ୱପଦାନାମ ଅଦର୍ଶନମ। ପୁଣି ସ୍ୱପ୍ନେ, ଇଏ ତ ଜାଗ୍ରତ ଅବସ୍ଥାରେ କଥା କୁହାଗଲା, ସ୍ୱପ୍ନରେ କ'ଣ ହେଉଛି ନା ସ୍ୱପ୍ନେ ପ୍ରେତ ପରିସଙ୍ଗ, ସ୍ୱପ୍ନରେ ସେ ଦେଖୁଛନ୍ତି ଯେ ଗୋଟେ ପ୍ରେତ ଆସି ତାଙ୍କୁ ଆଲିଙ୍ଗନ କରୁଛି, ପ୍ରେତ ପରିସଙ୍ଗ। ତାପରେ ଖରଜାନମ ବିଷାଦନମ, ଖରଜାନମ କହିଲେ ଗର୍ଦ୍ଧବ ଉପରେ, ଗର୍ଦ୍ଧବ ତାଙ୍କର ଯାନ ହୋଇଛି, ଗର୍ଦ୍ଧବ ଉପରେ ସେ ବସି ବିଷାଦନମ କହିଲେ ବିଭିନ୍ନ ଆଡ଼କୁ ଭ୍ରମଣ କରୁଛନ୍ତି, ବିଷାଦନମ ଜାୟତ ବିଷାଦନମ ଜାୟନ ନଳଦ ମାଲ୍ୟ, କ'ଣ ନା ସେ ଯାଉଛନ୍ତି ସେ ଖରଜାନ ଉପରେ ଯାଇକି ଯାଉଛନ୍ତି କିଭଳି ଭାବରେ ନା ନଳଦ କହିଲେ ଜବା ଫୁଲ, ଜବା ଫୁଲ କ'ଣ, ଜବା ଫୁଲ ଫୁଲ ସ୍ପେଶାଲିଷ୍ଟ ଅଛନ୍ତି ଏଠି ଆମର, ଜବା ଫୁଲ କ'ଣ ଇଏ କି ଯେଉଁ ମନ୍ଦାର, ମନ୍ଦାର ଜବା କୁସୁମ, ଏ ଯେଉଁ ଜବା ଫୁଲକୁ ଦେଖୁଛନ୍ତି, ଜବା ଫୁଲ ଜବା ଫୁଲର ଧାରଣ କରିଛନ୍ତି, ମାଳା ଧାରଣ କରିଛନ୍ତି, ଏଇଟା ଜବା ଫୁଲ ନୁହଁ ତ, ତାହେଲେ ମୋର ମୃତ୍ୟୁ, ମାଳା ଧାରଣକାରୀ ଜବା ଫୁଲ। ଏକ ତୈଳ ବା ତେଲ ଦ୍ୱାରା ଅବ୍ୟକ୍ତ, ତେଳ ଦ୍ୱାରା ଶରୀର ଦ୍ୱାରା ଶରୀରରେ ତେଲ ଲାଗିଛି, ତେଲ ହେଇଛି, ଏବଂ ଦିଗମ୍ବର ନଗ୍ନ ହେଇକି ରହିଛି ସିଏ, ଏବଂ ଏହିଭଳି ଭାବରେ ଅନ୍ୟାଦି ଅନ୍ୟାନି ବହୁତ ବହୁତ ଅଶୁଭ ସୂଚନା ରହିଛି, କେତେ ଆଉ ସୁଖଦେବ ଗୋସ୍ୱାମୀ ବର୍ଣ୍ଣନା କରିବେ। ଏ କହିବାର ଉଦ୍ଦେଶ୍ୟ ହେଉଛି ଏତେ ଅଶୁଭ ସୂଚନା ହେଲେ ମଧ୍ୟ ସେ ସବୁ ଅଶୁଭକୁ ଯଦି ଶୁଭରେ ପରିଣତ କରିଦେଇଥାନ୍ତି, ଯଦି ସେ ଭଗବାନଙ୍କ ଶରଣରେ ଯାଇଥାନ୍ତେ, ଅନ୍ତତଃ ପକ୍ଷେ ଯଦି ଗୋଟିଏ ଥର ଭଗବାନଙ୍କ ନାମ ଉଚ୍ଚାରଣ କରିଦେଇଥାନ୍ତେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ, କିନ୍ତୁ ଦୁର୍ମତି ସେ ଭଗବାନଙ୍କ ଶରଣରେ ଯିବେ ନାହିଁ। ଏସବୁ ଆମ ପାଇଁ ଶିକ୍ଷା, ସେମାନେ ତ ସବୁ ରୋଲ୍ କରୁଛନ୍ତି ଭଗବାନଙ୍କ, ସେମାନେ ପାର୍ଶ୍ୱ ସେମାନେ ରୋଲ୍ କରୁଛନ୍ତି, କିନ୍ତୁ ଆମ ପାଇଁ ଏ ଗୋଟେ ଶିକ୍ଷା, ଏଇ ଭାଗବତଙ୍କର ଶିକ୍ଷା ହେଉଛି ଏଇଭଳି ଭାବରେ ଆମ ପାଇଁ ଏସବୁ ଶିକ୍ଷା। ତେଣୁ ଏହିଭଳି ଭାବରେ ଅନ୍ୟାନି ଚେତଂ ଭୂତାନି, ଏହିଭଳି ଭାବରେ ଅନେକ ସ୍ୱପ୍ନ ବା ଜାଗ୍ରତରେ ଏହିସବୁ ବିଭିନ୍ନ ପ୍ରକାର ଅଶୁଭ ସଙ୍କେତ, ପ୍ରଥମ ସ୍କନ୍ଦ 14 ଅଧ୍ୟାୟରେ ମଧ୍ୟ ଯୁଧିଷ୍ଠିର ମହାରାଜ ସବୁ ଅଶୁଭ ସଙ୍କେତ ଦେଖିଥିଲେ। ତେଣୁ ସେ କ'ଣ କଲେ, ଅର୍ଜୁନ ଆସି ପହଞ୍ଚିଗଲେ, ଅର୍ଜୁନ ଖବର ଦେଇଦେଲେ ଭଗବାନ ଆଉ ନାହାନ୍ତି, ତେଣୁ ସାଙ୍ଗେ ସାଙ୍ଗେ ସବୁ ରାଜ୍ୟକୁ ପ୍ରଦାନ କରିଦେଲେ, ପରୀକ୍ଷିତ ମହାରାଜଙ୍କୁ ପ୍ରଦାନ କରି ସେ ଚାଲିଲେ, ଉତ୍ତର ଦିଗକୁ ଚାଲିଲେ, ଭଗବତ ଧାମକୁ ଚାଲିଲେ, ଏସବୁ ବର୍ଣ୍ଣନା କରାଯାଇଛି। ତେଣୁ ଏହିଭଳି ଭାବରେ ସ୍ୱପ୍ନ ଜାଗରିତାନିଚ, ସ୍ୱପ୍ନରେ ଅଶୁଭ ସଙ୍କେତ, ଜାଗ୍ରତରେ ଅଶୁଭ ସଙ୍କେତ, ସବୁଠାରେ ଅଶୁଭ ସଙ୍କେତ। ପଶ୍ୟନ୍ ମରଣସ୍ତନ୍ତ୍ରସ୍ତୁ, ଏସବୁ ଦେଖି ମରଣ ପାଇଁ ଭୀତ ହେଇକି ରହିଲା, ମରଣସ୍ତନ୍ତ୍ରସ୍ତୁ ନିଦ୍ରାଙ୍ଗ ଲେଭେ ନ ଚିନ୍ତାୟା, ସିଏ ଆଉ ଶୋଇପାରୁନାହିଁ, ନିଦ୍ରା ଲେଭେ ନ ଚିନ୍ତା, ଚିନ୍ତା ବଢ଼ି ବଢ଼ିକା ଯାଉଛି, ಚಿಂತಾಮ ಪರಿಯಂ ಪ್ರಣಯ ಅಂತ ಉಪಾಸಿತ ಕಾಮಭೋಗ ಪರಮ ಏತಾವತ್ ನಿಶ್ಚಿಂತ ಭಗವದ್ಗೀತಾರೆ ଯେଉଁ ଅସୁର ସମ୍ପଦ ବିଭାଗ ବିଷୟରେ ବର୍ଣ୍ଣନା କରାଯାଇଛି ତାକୁ ସବୁ ପ୍ରାକ୍ଟିକାଲି ଏମାନେ ସବୁ ଦେଖାଉଛନ୍ତି ଏ ଅସୁର ହେଲେ ଏଇଭଳି ଭାବରେ ହେବ କଂସ ତାର ଅନୁଧ୍ୟାନ ଯଦି କରିବା ଏ ଅସୁର ସମ୍ପଦ ସବୁ ଦେଖିବା ପ୍ରାପ୍ତ ହେବା ଭଗବଦ୍ଗୀତା ଷୋଡ଼ଶ ଅଧ୍ୟାୟରେ ଭଗବାନ କହିଲେ ସେ କଥା ଚିନ୍ତାମ ପରିମେୟମ୍ ଚିନ୍ତାର କଳନା ହେବ ନାହିଁ ଏତେ ପ୍ରକାର ଚିନ୍ତା ସବୁ ଚାଲିଥିବ ପ୍ରଳୟାନ୍ତା ମୁଁ ପାସ ମୃତ୍ୟୁ ପର୍ଯ୍ୟନ୍ତ ଚାଲିଥିବ କାମଭୋଗ ପରମା କିନ୍ତୁ କାମଭୋଗରୁ ନିରତ ହେବେ ନାହିଁ କାମଭୋଗ ପରମା ଏତାବତ୍ ନିଶ୍ଚିନ୍ତ ଏଇଭଳି ଭାବରେ ଚିନ୍ତା ଚାଲିଥିବ ତାଙ୍କର ଏ ଅସୁର ସମ୍ପଦ ବିଭାଗ ବିଷୟରେ ବର୍ଣ୍ଣନା କରାଯାଇଛି ତେଣୁ 32 ଶ୍ଳୋକରେ କୁହାଯାଉଛି ତିନୋଟି ଶ୍ଳୋକରେ ଏହିସବୁ ବିଭିନ୍ନ ପ୍ରକାର ଯେଉଁ ଅଶୁଭ କଥା କୁହାଯାଉଛି ଦର୍ପଣାଦୌ ପ୍ରତିରୂପେ ଦୃଶ୍ୟମାନେ ବି ଯାହା ସବୁ କୁହାଗଲା ଏଠୁ ବିଶ୍ୱନାଥ ଚକ୍ରପୀଠକୁ କହିଛନ୍ତି ତାଙ୍କ ଭାଷ୍ୟରେ ବିଶ୍ୱନାଥ ଚକ୍ରପୀଠକୁ ଭାଷ୍ୟ ଦେଇଛନ୍ତି ମୁଁ ଆଉ ଲେଖିନି ସେଇଟାକୁ ଯାହା ହଉ ତେଣୁ ଏହିଭଳି ଭାବରେ ବତିଶ ଶ୍ଳୋକରେ କୁହାଯାଏ ବ୍ୟୁଷ୍ଟାୟାନ୍ ନିଶି କୌରଭ୍ୟ ସୂର୍ଯ୍ୟ ଚାଭ୍ୟ ସମୁତ୍ଥିତେ କାରୟାମାସ ଭାଇ କଂସୋ ମଲ୍ଲ କ୍ରୀଡ଼ା ମହୋତ୍ସବମ୍ ଏ ଦୁର୍ମତିର ଆଉ ଗୋଟେ କଥା ଦେଖନ୍ତୁ ବ୍ୟୁଷ୍ଟାୟାନ୍ ନିଶି ଏଇଭଳି ଭାବେ ରାତ୍ରି ପାଇଗଲା କୃଷ୍ଣ ବଳରାମ ଆନନ୍ଦରେ ଶୟନ କଲେ ସୁଖେ ନିଦ୍ରା ଗଲେ ଗଲା ଯେଉଁ କୁହାଗଲା ଆମେ କାଲି ପାଠ କଲେ କୃଷ୍ଣ ବଳରାମ ସୁଖରେ ନିଦ୍ରା ଯାଇଛନ୍ତି ଇଏ ଆଉ ଶୋଇପାରିଲା ନାହିଁ ଆଉ ଯଦି ବା ଟିକିଏ ନିଦ ହେଇଯାଉଛି ପାହାନ୍ତା ପହରକୁ ସବୁ ପ୍ରକାର ଦୁଃସ୍ୱପ୍ନ ଦେଖିଲା ଏଇଭଳି ଭାବେ ଦୁଷ୍ଟାୟାନ୍ ନିଶି ରାତି ପାଇଗଲା ବିଭାବରି ଶେଷ ଆଲୋକ ପ୍ରବେଶ ନିଦ୍ରା ଛାଡ଼ି ଉଠ ଜୀବ ବୋଲୋ ହରି ହରି ମୁକୁନ୍ଦ ମୁରାରି ରାମକୃଷ୍ଣ ହୟ ଗ୍ରୀବ କିନ୍ତୁ ସିଏ ଜାଗ୍ରତ ହେଇକିରି କ'ଣ କଲା ନା ବୁଷ୍ଟାୟାଙ୍ଗ ନିଶି କୌରଭ୍ୟ ଏଠି କୌରଭ୍ୟ ଶବ୍ଦ କାହିଁକି ବ୍ୟବହାର କରାଗଲା ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜ କହିଲେ କୌରଭ୍ୟ ତେଣୁ ସୂର୍ଯ୍ୟ ଚାଭ୍ୟ ସମୁତ୍ଥିତେ ସୂର୍ଯ୍ୟ ବର୍ତ୍ତମାନ ଉଦୟ ହେଇଗଲେ ବିବାହ ବିଶେଷ ଆଲୋକ ପ୍ରବେଶ ବର୍ତ୍ତମାନ ହେଇଗଲା ସୂର୍ଯ୍ୟ ଉଦୟ ହେଇଗଲେ ତେଣୁ କାରୟାମାସ ବୈ କଂସୋ ହେ କୌରଭ୍ୟ ହେ କୁରୁନନ୍ଦନ କୁରୁଶ୍ରେଷ୍ଠ ଦେଖ ତୁମେ ଗୋଟେ ବଂଶରେ କିଭଳି ତୁମେ ଭଗବାନ ଭକ୍ତ ହେଲ ଆଉ ଗୋଟେ ଭୋଜବଂଶରେ ଦେଖ ଭୋଜବଂଶରେ ସେ କ'ଣ କ'ଣ ଭୋଜର ଭୋଜବଂଶର କ'ଣ ହାନି କରିବ ସିଏ ଏଇଥିପାଇଁ ଇଏ ଗୋଟେ ଶ୍ରେଷ୍ଠ ସେ ଗୋଟେ ସବୁଠାରୁ ନୀଚ ସ୍ତରର ଏଇଭଳି ଭାବରେ ଗୋଟେ କମ୍ପାରିଜନ ହେଇଗଲା କୌରଭ୍ୟ ଶବ୍ଦ କହିବାର ଉଦ୍ଦେଶ୍ୟ ହେଉଛି କୁଳାଙ୍ଗାର ତୁମେ ହେଉଛି କୁରଶ୍ରେଷ୍ଠ କୁଳଶ୍ରେଷ୍ଠ ଇଏ ହେଉଛି କୁଳାଙ୍ଗାର କୁଳଶ୍ରେଷ୍ଠର ଆଚରଣ କିଭଳି କୁଳାଙ୍ଗାରର ଆଚରଣ କିଭଳି କୌରଭ୍ୟ ଶବ୍ଦ ଏଇଟା ମୋର ଟିକେ ଅବଶ୍ୟ ମୁଁ ଏଇଟା ପଢ଼ି ନାହିଁ କେଉଁଠି ମୁଁ କହିଲି ନା ସନାତନ ଗୋସ୍ୱାମୀ କହିଛନ୍ତି ଆପଣ ଭାଗବତରେ ପ୍ରବେଶ କଲେ ଆପଣ ନିଜେ ମଧ୍ୟ ଟୀକା ପ୍ରଦାନ କରିପାରିବେ କୌଣସି ଟୀକାକାର ବି ଦେଇଥାଇପାରନ୍ତି ଏଭଳି ଟୀକା କିନ୍ତୁ ଯାହା ବି ହଉ କୌରଭ୍ୟ ଶବ୍ଦ କୁହାଗଲା ନା ସେଇଥିରୁ ଆମେ ଅନୁମାନ କରିବା ଏଭଳି ଭାବରେ ତୁମେ କୁରୁଶ୍ରେଷ୍ଠ କୁରୁବଂଶର ଶ୍ରେଷ୍ଠ ଇଏ ଦେଖ ଭୋଜବଂଶର କେତେ ନୀଚ ସ୍ତରରେ ସେ ଅଛନ୍ତି କୁଳାଙ୍ଗାର କୌରଭ୍ୟ ସୂର୍ଯ୍ୟ ଚାଭ୍ୟ ସମୁତ୍ଥିତ ସୂର୍ଯ୍ୟ ଉଦୟ ହେଇଗଲେ ଯାହା ହେଇଗଲା ହେଇଗଲା ବର୍ତ୍ତମାନ କେମିତି ଏଥିରୁ ଉଦ୍ଧାର ହେବା ସେଥିରୁ ଯଦି ମଧ୍ୟ ସେ ଯଦି ଯାଇଥିଲା ଅକ୍ରୁଡ଼କୁ ପଚାରିଥିଲା ଅକ୍ରୁଡ଼ ଯଦି ପଚାରିଥାନ୍ତେ ଏଇଭଳି ଭାବରେ ସ୍ୱପ୍ନ ଦେଖିଲି କ'ଣ କରିବା ମନ୍ତ୍ରଣା କରିଥାନ୍ତେ ଯଦି ତଥାପି ଅକ୍ରୁଡ଼ ଦେଇଥାନ୍ତେ ମନ୍ତ୍ରଣା ଦେଇଥାନ୍ତେ ଯାହା ଭଗବାନଙ୍କୁ ଶରଣ ନିଅ ସେଇ ଭଗବାନଙ୍କ ଶରଣରେ ଗଲେ ସବୁକିଛି ସମାଧାନ ହେଇପାରିବ କିନ୍ତୁ କୁଳାଙ୍ଗାର ତେଣୁ ସେ କ'ଣ କଲା କାରୟାମାସ ଭାଇ କଂସୁ କଂସ କ'ଣ କଲା ଚେଷ୍ଟା ବର୍ତ୍ତମାନ ପୁଣି ବ୍ୟବସ୍ଥା କରୁଛି, ପୁଣି କେମିତି କୃଷ୍ଣଙ୍କୁ ହତ୍ୟା କରିବ। କରେୟମାସ ବୈକୁଂସ ମଲ୍ଲ କ୍ରୀଡ଼ା ମହୋତ୍ସବ, ମଲ୍ଲ କ୍ରୀଡ଼ା ଆରମ୍ଭ ହୋଇଗଲା। ମଲ୍ଲ କ୍ରୀଡ଼ା ମହୋତ୍ସବ ଆରମ୍ଭ କରିବାକୁ ଯାଇକି ଦେଖିଦେଲେ ଠିକ୍ଠାକ୍ ସବୁ ଚାଲିଛି ନା ନାହିଁ, ଅଷ୍ଟମଲ୍ଲ ଇତ୍ୟାଦି ସବୁ ଦେଖି ରଙ୍ଗମଞ୍ଚ ଇତ୍ୟାଦି ସବୁ ଷ୍ଟାଡ଼ିୟମ ଯାଇକି ବୁଲାବୁଲି କରିକି ଦେଖିଦେଇ ଆସିଲେ। କରେୟମାସ ସବୁ ଦେଖିଦେଇ ଆସିଲେ, ଆହୁରି ହୋପ୍ ଏଗେନ୍ଷ୍ଟ ହୋପ୍, ତାଙ୍କର ସବୁ ଆଶା ବିଫଳ ହେଲେ ମଧ୍ୟ ପୁଣି ଆଶା ସେ ପୋଷଣ କରୁଛନ୍ତି। ଯାହା ହେଇଗଲା ହେଇଗଲା, ଏଇ ପର୍ଯ୍ୟନ୍ତ ଏଇଥିରେ ମାରିଦେବା। ଏଇଭଳି ଭାବେ ଦେଖିଲେ ମଲ୍ଲ କ୍ରୀଡ଼ା ସବୁ ଠିକ୍ ଭାବରେ ଅଛି, ଯୋଜନା ଅନୁସାରେ ସବୁ ହେଇଛି ନା ନାହିଁ, ସବୁ ଅଷ୍ଟମାଲ ମାନେ ରେଡ଼ି ହେଇକି ରହିଛନ୍ତି ନା ନାହିଁ, ତେଣେ ଯେଉଁ ରହିଛି କୁବଳିଆ ପିଡ଼ ଏସବୁ ବର୍ତ୍ତମାନ ଦେଖୁଛନ୍ତି, ବୁଲିକି ଦେଖୁଛନ୍ତି ଠିକ୍ ଯୋଜନା ଅନୁସାରେ ସବୁ କାମ ହେଉଛି ନା ନାହିଁ। କୃଷ୍ଣଙ୍କୁ ହତ୍ୟା କରାଯିବ, କୃଷ୍ଣଙ୍କୁ ହତ୍ୟା କରିବା ଯୋଜନା ଚାଲିଛି, ବନ୍ଦ ହେଉନାହିଁ। ସବୁ ପ୍ରକାର କ'ଣ ଅପଶକୁନ ସତ୍ତ୍ୱେ, ସବୁ ପ୍ରକାର ବିଫଳତା ସତ୍ତ୍ୱେ, ତଥାପି କରେୟମାସ ଦୁର୍ମତି, କରେୟମାସ ବୈକଂସ ମଲ୍ଲ କ୍ରୀଡ଼ା ମହୋତ୍ସବ, ମଲ୍ଲ କ୍ରୀଡ଼ା ପାଇଁ ଦେଖି ଦେଇକି ଆସିଲେ ଷ୍ଟାଡ଼ିୟମରେ ଯାଇକରି ମଲ୍ଲ କ୍ରୀଡ଼ା ଯେଉଁ ରଙ୍ଗମଞ୍ଚ ଦେଖିଲେ, ମଲ୍ଲମାନେ ସବୁ ବ୍ୟବସ୍ଥା କରିଦେଲେ ଠିକ୍ ଆସିବ ନା ନାହିଁ, ସବୁ ଏସବୁ ବୁଝାବୁଝି କରି ସବୁ ନିର୍ଦ୍ଦେଶ ଦେଇଦେଇକରି ବ୍ୟବସ୍ଥା କରିଦେଇକରି ଆନଚୁ ପୁରୁଷା ରଙ୍ଗ, 33 ଶ୍ଲୋକରେ କୁହାଯାଉଛି ଆନଚୁ ପୁରୁଷା ରଙ୍ଗ ତୁର୍ଯ୍ୟ ଭେର୍ଯ୍ୟ ଜଗ୍ନିରେ ମଞ୍ଚାଶାଳଙ୍କୃତା ଶ୍ରଗ୍ଭି ପତାକା ଚୈଳ ତୋରଣେଇ। ଏଇଭଳି ଭାବେ ବ୍ୟବସ୍ଥା କରି ଗାଧେଇଥିବ କି ନାହିଁ ଅଲଗା କଥା, ମୁଁ କହିପାରିବି ନାହିଁ ଗାଧେଇବ କ'ଣ, କୃଷ୍ଣଙ୍କୁ କେମିତି ହତ୍ୟା କରିବା, ଆଉ ସେ ଗାଧେଇବା ଭୁଲିଯିବ ନା। କିନ୍ତୁ ଦେଖିଲା ଠିକ୍ ଭାବରେ କାମ ଚାଲିଛି। ଆନଚୁ ପୁରୁଷା ରଙ୍ଗ, ତାଙ୍କର ଯେଉଁ କର୍ମଚାରୀମାନେ ଅଛନ୍ତି ସେ ପୂଜା କରୁଛନ୍ତି, କାହାକୁ ପୂଜା କରିବେ, ଆନଚୁ ପୁରୁଷା ରଙ୍ଗ, ରଙ୍ଗ ଯେଉଁ ରହିଛି ଷ୍ଟାଡ଼ିୟମ ହେଇଛି, ରଙ୍ଗ ମଞ୍ଚ ହେଇଛି, ସେ ପୂଜା ଆନଚୁ ଅର୍ଚ୍ଚନା କରୁଛନ୍ତି, କାହାକୁ ପୂଜା କରୁଥିବେ ସିଏ, ହଁ ଦୁର୍ଗା ଦେବୀ ଆଉ ଶିବ ରକ୍ଷା କର। ଆମର ଭାଗବତ ପଞ୍ଚମ ସ୍କନ୍ଧରେ ଗୋଟେ ରହିଛି, ଭବାଟବିର ବର୍ଣ୍ଣନା କରାଯାଇଛି, ଭବାଟବି ଜଡ଼ଭରତ କହୁଛନ୍ତି ଏଇଟାକୁ ରାଜା ରଘୁବଣଙ୍କୁ, ଯେ ଯେଉଁ ଯେଉଁ ସିଂହ, ସିଂହର ଭୟରେ ଭୟଭୀତ ହେଇ ଜଣେ ଯାଇକି ଯଦି ବଗର ଶରଣ ନେବ ବା ଆଉ ଗୋଟେ କାହାର ଶରଣ ନେବ, ସେ କ'ଣ ରକ୍ଷା କରିପାରିବେ। ସେହିଭଳି ଭାବରେ ମଞ୍ଚସ୍ଥା ଅଳଙ୍କୃତାଂ ଶ୍ରାଗ୍ଭି, ସବୁ ଦେଖିବା ସବୁ ଠିକ୍ ଭାବେ ଅଛି ନା ନାହିଁ, ପୂଜା ଚାଲିଛି, ଜୟ ଜୟ କ'ଣ କ'ଣ ଯେଉଁ ଦେବୀଙ୍କର ପୂଜା ହେଉଛି, ଯା ଦେବୀ ସର୍ବଭୂତେଷୁ ସୀତା ନମସ୍ତ ସେଇ ନମସ୍ତ ସେଇ ନମସ୍ତ ସେଇ ନମ ନମ, ଏଇଭଳି ଭାବରେ ପୂଜା ଚାଲିଛି, ସବୁ ଦେଖୁଛନ୍ତି ଅନର୍ଚ ମଞ୍ଚସ ଅଳଙ୍କୃତ, ମଞ୍ଚ ସବୁ ଅଳଙ୍କାର ସବୁ ହେଇଛି, ଅଳଙ୍କୃତ ହେଇଛି, ବହୁତ ସୁନ୍ଦର ଭାବରେ ଶୋଭିତ ହେଇଛି। ଶ୍ରାଗ୍ଭି କିଭଳି ଭାବରେ ଶୋଭିତ ହେଇଛି ନା, ଶ୍ରାଗ୍ଭି ମାଳା ସବୁ ପ୍ରଦାନ କରାଯାଇଛି, ଫୁଲରେ ସଜାଯାଇଛି। ଆଜି ହେଉଛି କେଉଁ ତିଥି, ଫାଲ୍ଗୁନ ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥି, ଧନୁ ଧନୁ ଧନୁଯାତ୍ରା ହେବ, ଧନୁଭଙ୍ଗ ସରିଲାଣି, କିନ୍ତୁ ଯାହା ହଉ ଏଇ ତିଥିରେ ଶ୍ରାଗ୍ଭି ବହୁତ ପ୍ରକାର ସବୁ ଫୁଲବାଡ଼ ସଜ୍ଜିତ ହେଇଛି। କେଉଁଟା ଏଠି, ଆଚ୍ଛା ଆଚ୍ଛା, ପତାକା ବିଭିନ୍ନ ସବୁ ପତାକା ଲାଗିଛି, ବହୁତ ସୁନ୍ଦର ଷ୍ଟାଡ଼ିୟମ ସଜା ହେଇଛି। ଚୈଳ ତୋରଣେଇ, ଚୈଳ କହିଲେ ବିଭିନ୍ନ ପ୍ରକାର କପଡ଼ା ସବୁ ଲାଗିଛି, ତୋରଣେଇ ମଧ୍ୟ ତୋରଣ ସବୁ ତିଆରି ହେଇଛି, ନିର୍ମିତ ହେଇଛି, ବହୁତ ସୁନ୍ଦର ସଜାସଜି ସେ ହେଇଛି। ଏଇଭଳି ଭାବରେ ଏବଂ ଆତ୍ମପଦାର୍ଥ ସ୍ୱୟମେବ ଉପାୟ କୃତଂ ଇତି ତତ୍ ଦୁର୍ବୁଦ୍ଧ୍ୟା ଆଶ୍ଚର୍ଯ୍ୟେଣ ସମ୍ବୋଧ ହେଇଛି କୌରବୀ। ଅହ, ଏଠି ସନାତନ ଗୋସ୍ୱାମୀ କହିଛନ୍ତି, ମୁଁ ବୁଝିପାରିଲି ନାହିଁ, ମୁଁ ଏଇଠି ପଢ଼ିନଥିଲି। କୌରବ୍ୟ ଶବ୍ଦ କୁହାଗଲା କାହିଁକି କୁହାଗଲା ନା, ଏବଂ ଆତ୍ମପଦାର୍ଥ ସ୍ୱୟଂ ଏବ ଉପାୟ କୃତଂ, ଇଏ ହେଉଛି ତାର ମୂର୍ଖତା, ନିଜେ ହତ୍ୟା ହେବା ପାଇଁ ସବୁ ପ୍ରକାର ସେ ବ୍ୟବସ୍ଥା କରିଛି। ଏବଂ ଆତ୍ମବଦ୍ଧାର୍ଥ ନିଜେ ନିଜକୁ ହତ୍ୟା କରିବା ପାଇଁ ସବୁ ବ୍ୟବସ୍ଥା କରିଛି, ସ୍ୱୟମେବ ଉପାୟ କୃତମ୍, ନିଜେ ସବୁ ଉପାୟ କରିଛି, ଇତି ତତ୍ ଦୁର୍ବୁଦ୍ଧିଆ, ତାର ଏଇଭଳି ଭାବେ ଦୁର୍ବୁଦ୍ଧି, ସେ ଦୁର୍ମତି ବୋଲି କୁହାଗଲା। ଆଶ୍ଚର୍ଯ୍ୟର ସମ୍ବୋଧ ହେଇଛି କୈରବ ଇତି, ସୁଖଦେବ ଗୋସ୍ୱାମୀ ଆଶ୍ଚର୍ଯ୍ୟ ହେଇଯାଉଛନ୍ତି, ସେଥିପାଇଁ କୌରବ ଶବ୍ଦ ସମ୍ବୋଧନ କରିଛନ୍ତି। ଯଥା ଦୁର୍ଯ୍ୟୋଧନାଦି କୁରବେ ଶ୍ଳେଷାର୍ଥ, ଆର ଶ୍ଳେଷର ଅର୍ଥ ହେଉଛି, ଶ୍ଳେଷ ଅର୍ଥ ଆଉ ଗୋଟେ ଅର୍ଥ ହେଉଛି କ'ଣ, ସେଇ କୁରୁକୂଳରେ ଆସିଛନ୍ତି ଦୁର୍ଯ୍ୟୋଧନ, ସେଇ କୁରୁକୂଳରେ ତମେ ଆସିଛ, ସେଇ କୁରୁକୂଳରେ ଦୁର୍ଯ୍ୟୋଧନ ଆସିଥିଲେ, କିନ୍ତୁ ସିଏ ଯେଉଁଭଳି ଭାବେ ଦୁର୍ବୁଦ୍ଧି, ସେଇଭଳି ଭାବରେ ଇଏ କଂସ ମଧ୍ୟ ସେଇଭଳି ଭାବେ ଦୁର୍ବୁଦ୍ଧି, ନିଜେ ହତ୍ୟା ହେବା ପାଇଁ ସବୁ ପ୍ରକାର ବ୍ୟବସ୍ଥା, କେହି ଚେଷ୍ଟା କରିବେନି ନିଜେ ହତ୍ୟା ହେବା ପାଇଁ, ସମସ୍ତେ ଚେଷ୍ଟା କରିବେ ନିଜେ କେମିତି ସୁରକ୍ଷା ପ୍ରାପ୍ତ ହେବ। ହିରଣ୍ୟକଶିପୁ, ହିରଣ୍ୟକଶିପୁ ଚେଷ୍ଟା କରିଥିଲା କେମିତି ନିଜ ମୃତ୍ୟୁ ପ୍ରାପ୍ତ ନ ହେବ, ସେଥିପାଇଁ ଯାଇକି ତପସ୍ୟା କରୁଥିଲା, ଘୋର କଠୋର ତପସ୍ୟା କରିଥିଲା, ଦେବଲୋକରେ ଗଣନାରେ 100 ବର୍ଷ କାଳ ତପସ୍ୟା କରିଥିଲା, ବହୁତ କଠିନ ତପସ୍ୟା କରିଥିଲା, ଯାହାକୁ ଦେଖି ବ୍ରହ୍ମା କହିଥିଲେ ଏଭଳି ତପସ୍ୟା ପୂର୍ବରୁ କେହି କରିନାହାନ୍ତି କି ଭବିଷ୍ୟତ କେହି କରିବେ ନାହିଁ, ଏଇଭଳି ଭାବରେ ତାଙ୍କୁ କହିଥିଲେ ହିରଣ୍ୟକଶିପୁ, ଏତେ ତପସ୍ୟା କରିଥିଲା। ତେଣୁ ଇଏ ମଧ୍ୟ ସେଇଭଳି ଭାବରେ ସବୁ ପ୍ରକାର କ'ଣ କୌରବ୍ୟ, ଦୁର୍ଯ୍ୟୋଧନ ଇତ୍ୟାଦି ଯେଉଁଭଳି ଭାବରେ ତାଙ୍କର ବଂଶକୁ ନାଶ କରିଥିଲେ, ତମେ ହେଉଛି ବଂଶର ଶ୍ରେଷ୍ଠ, ସେଇଭଳି ଭାବରେ ଇଏ ମଧ୍ୟ ଇଏ ଭୋଜକୂଳର ସବୁ ଭୋଜକୂଳ ନାଶ କରିବ, ତେଣୁ କୁଳାଙ୍ଗାର, ତେଣୁ ଏଠି କୁହାଯାଉଛି ଯେ ଏଇଭଳି ଭାବରେ ଆନର୍ଚୁ ସବୁ ପୂଜା ସବୁ ଚାଲିଛି, ପତାକା ଚଳି ତୋରଣେଇ ଇତ୍ୟାଦି ସବୁ ପ୍ରକାର ବ୍ୟବସ୍ଥା କରି ନିଜେ ନିଜକୁ ହତ୍ୟା ହେବା ପାଇଁ ସବୁ ବ୍ୟବସ୍ଥା କରିଛି ସିଏ। ଇଏ ଆଶ୍ଚର୍ଯ୍ୟରେ ସମ୍ବୋଧନ କରୁଛନ୍ତି ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜ, କରବ୍ୟ ଶବ୍ଦ ବ୍ୟବହାର କରାଯାଇଛି, ତେଣୁ ତା ପରସ୍ପରରେ କହୁଛନ୍ତି। ଆଚ୍ଛା, ଆଜି ହେଉଛି ମାଧ୍ୱାଚାର୍ଯ୍ୟଙ୍କର ତିରୋଭାବ ତିଥି, ଗତକାଲି ଥିଲା ଭୀଷ୍ମଦେବଙ୍କ ତିରୋଭାବ ତିଥି, ଭୀଷ୍ମାଷ୍ଟମୀ ଥିଲା, ଆଜି ହେଉଛି ମାଧ୍ୱାଚାର୍ଯ୍ୟଙ୍କ ତିରୋଭାବ ତିଥି, ତାଙ୍କ ବିଷୟରେ କିଛି କହିବା। ତେଣୁ ଯାହା ହଉ, ଏହିଭଳି ଭାବରେ ତେସୁ ପୌରା ଜନପଦା ବ୍ରହ୍ମକ୍ଷେତ୍ର ପୁରୋଗମା ଯଥୋପଯୋଷଂ ବିବିଶୁ ରାଜାନଶ୍ୟ କୃତାସନ, ତେଣୁ ସେ ଦେଖିଦେଇ କଂସ ବର୍ତ୍ତମାନ ପ୍ରିପେୟାର ହେଇକି ଯାଉଛି, ମଞ୍ଚରେ ଉପରେ ବସିବ, ମଞ୍ଚ ଆସନ ବହୁତ ଉନ୍ନତ ଉଚ୍ଚା ମଞ୍ଚ ଥିଲା, ଆମେ ପିଲାଦିନେ ଶୁଣୁଥିଲୁ ଏଇ କଥା, ମଞ୍ଚାରୁ ପଢ଼ି ମାମୁଁ ମଲା ଦୈବ ମୋତେ ରକ୍ଷା କଲା, ଏଭଳି ଭାବରେ ଆମେ ଶୁଣୁଥିଲୁ। ଏ ଜଗନ୍ନାଥ ଦାସଙ୍କ ଭାଗବତ କି ଏଇଥିପାରେ ମଞ୍ଚ ସବୁ ତିଆରି ହେଇଥିଲା। ତେଣୁ ଏଇଭଳି ଭାବରେ ସମସ୍ତେ ଆସି ପହଞ୍ଚିଯିବେ ରଙ୍ଗମଞ୍ଚକୁ, ରଙ୍ଗମଞ୍ଚକୁ ଆସି ପହଞ୍ଚିବା ପୂର୍ବରୁ ଆମେ କଥାକୁ ବିଶ୍ରାମ ଦେବା। ଆମେ ଟିକେ ଆଜି ଆମର ମାଧ୍ୱାଚାର୍ଯ୍ୟ, ଆମ ସମ୍ପ୍ରଦାୟର ମାଧ୍ୱାଚାର୍ଯ୍ୟ, ତେଣୁ ମାଧ୍ୱାଚାର୍ଯ୍ୟ ବ୍ରହ୍ମ ମାଧ୍ୟ ଗୌଡ଼ ସମ୍ପ୍ରଦାୟ, ବ୍ରହ୍ମା ବ୍ରହ୍ମାଙ୍କଠାରୁ ଆସୁଛନ୍ତି ମାଧ୍ୱାଚାର୍ଯ୍ୟ, ଏଇ ମାଧ୍ୱାଚାର୍ଯ୍ୟ ବ୍ରହ୍ମା ଆମର ସମ୍ପ୍ରଦାୟ, ଚାରି ସମ୍ପ୍ରଦାୟ ରହିଛନ୍ତି, ତେଣୁ ଚାରି ସମ୍ପ୍ରଦାୟରେ ଚାରି ଆଚାର୍ଯ୍ୟ ରହିଛନ୍ତି, ଏମାନେ ହେଉଛନ୍ତି ଅଥରାଇଜ ସମ୍ପ୍ରଦାୟ, କଳିଯୁଗର ସମ୍ପ୍ରଦାୟ, ତେଣୁ ଆମର ହେଉଛି ବ୍ରହ୍ମ ମାଧ୍ୟ ସମ୍ପ୍ରଦାୟ, ଗୌଡ଼ୀୟ ସମ୍ପ୍ରଦାୟ, ଏହି ସମ୍ପ୍ରଦାୟରେ ମହାପ୍ରଭୁ ଆସିଥିଲେ, ବ୍ରହ୍ମା ଭଗବାନ ବ୍ରହ୍ମାଙ୍କୁ ଜ୍ଞାନ ଦେଲେ, ବ୍ରହ୍ମା ଦେଲେ କାହାକୁ, ନାରଦକୁ, ନାରଦ ଦେଲେ ବ୍ୟାସଦେବକୁ, ବ୍ୟାସ ଦେଲେ ମାଧ୍ୱାଚାର୍ଯ୍ୟ, କଳିଯୁଗର ହେଉଛନ୍ତି ଆଚାର୍ଯ୍ୟ ହେଉଛି ମାଧ୍ୱାଚାର୍ଯ୍ୟ, ତେଣୁ ମାଧ୍ୱାଚାର୍ଯ୍ୟଙ୍କ ଠାରୁ ଆମର ଏ ପରମ୍ପରା ଆସିଛି ବ୍ରହ୍ମ ମାଧ୍ୟ ଗୌଡ଼ୀୟ ସମ୍ପ୍ରଦାୟ, ଚୈତନ୍ୟ ମହାପ୍ରଭୁ ଏହି ସମ୍ପ୍ରଦାୟରେ ଆସିଛନ୍ତି। 4ଟି ବୈଷ୍ଣବ ସମ୍ପ୍ରଦାୟ ରହିଛି, ଶ୍ରୀ ବ୍ରହ୍ମ ରୁଦ୍ର ସନକ ବୈଷ୍ଣବା କ୍ଷିତି ପାବନ, ଶ୍ରୀ ସମ୍ପ୍ରଦାୟ ଯେଉଁଟା ଲକ୍ଷ୍ମୀଦେବୀଙ୍କ ପାଖରୁ ଆସୁଛି, ଆମର ସମ୍ପ୍ରଦାୟ ବ୍ରହ୍ମାଙ୍କ ଠାରୁ ଆସୁଛି, ଏବଂ ଶିବଙ୍କ ଠାରୁ ମଧ୍ୟ ଗୋଟେ ସମ୍ପ୍ରଦାୟ ଆସୁଛି, ରୌଦ୍ର ସମ୍ପ୍ରଦାୟ ରୁଦ୍ର ସମ୍ପ୍ରଦାୟ, ଏବଂ ବ୍ରହ୍ମାଙ୍କର 4 ପୁତ୍ର ସନକ ସନାତନ ସନାତନ ସନତ କୁମାର, ଏମାନଙ୍କଠାରୁ ମଧ୍ୟ ଗୋଟେ ସମ୍ପ୍ରଦାୟ ଆସୁଛି। ତେଣୁ ଆମେ ଆସୁଛେ ବ୍ରହ୍ମ ମାଧ୍ୱ ସମ୍ପ୍ରଦାୟରେ ଆସୁଛେ, ମାଧ୍ୱାଚାର୍ଯ୍ୟ ଯିଏ ପବନସୁତ ହନୁମାନ ଥିଲେ, ସେ ତ୍ରେତା ଯୁଗରେ ପବନସ୍ଥ ହନୁମାନ ଥିଲେ, ତ୍ରେତା ଯୁଗରେ ସେ ହେଲେ ଭୀମ, ଦ୍ୱାପର ଯୁଗରେ ସେ ହେଲେ ଭଗବାନ ଏଇ ମାଧ୍ୟ ସରି ତ୍ରେତା ଯୁଗରେ ଯେ ଥିଲେ ହନୁମାନ ରାମଚନ୍ଦ୍ରଙ୍କର ଥିଲେ ଦାସ ସଖା ବା ତାଙ୍କର ସେବକ କପିପତି ସବୁ ସେବକ କପିପତି ଦାସ ସେ ଦ୍ୱାପର ଯୁଗରେ ସେ ହେଲେ ଭୀମ, ତେଣୁ କଳିଯୁଗରେ ସେ ହେଲେ ମାଧ୍ୱାଚାର୍ଯ୍ୟ, ଆମେ ସେ ହେଉଛନ୍ତି ଆମ ଆଚାର୍ଯ୍ୟ ସିଏ ମାଧ୍ୱାଚାର୍ଯ୍ୟ, ଆମ ଏଇ ସମ୍ପ୍ରଦାୟ ତାଙ୍କଠାରୁ ରହି ତାଙ୍କ ପାଖରୁ ଆସୁଛି। ସେହି ସମ୍ପ୍ରଦାୟରେ ମହାପ୍ରଭୁ ଆସିଲେ, ଯଦିଓ ଚାରୋଟି ସମ୍ପ୍ରଦାୟ ଥିଲେ କିନ୍ତୁ ମାଧ୍ୱାଚାର୍ଯ୍ୟଙ୍କ ସମ୍ପ୍ରଦାୟରେ ମହାପ୍ରଭୁ ଆସିଲେ। ମହାପ୍ରଭୁଙ୍କର ପୂର୍ବରୁ ଯେଉଁ ରହିଛନ୍ତି ଆଚାର୍ଯ୍ୟମାନେ ଈଶ୍ୱରପୁରୀ ଏବଂ ସେହି ଅନୁସାରେ ମାଧବେନ୍ଦ୍ରପୁରୀ ଏସବୁ ଏଇ ମାଧ୍ୱ ସମ୍ପ୍ରଦାୟରେ ଆସିଛନ୍ତି। ତେଣୁ ମହାପ୍ରଭୁ ଆସିକରି ଏ ଯେଉଁ ଚାରି ସମ୍ପ୍ରଦାୟରେ ଚାରୋଟି ଟିକିଏ ଭିନ୍ନତା ଥିଲା, ଯେଉଁ ଭଗବତ ତତ୍ତ୍ୱ ସବୁ ରହିଛି ଏଇ ଚାରୋଟି ତତ୍ତ୍ୱକୁ ମହାପ୍ରଭୁ ସମନ୍ୱୟ କରିଛନ୍ତି। ତେଣୁ କଳଉ ଏ କଳିଯୁଗରେ ଯେଉଁ ଚତ୍ୱାରସ୍ତେ ଉତ୍କଳେ ପୁରୁଷୋତ୍ତମା ଏ ଯେଉଁ ଚାରି ଯେଉଁ ସମ୍ପ୍ରଦାୟ ରହିଛି ତାଙ୍କୁ ସମନ୍ୱୟ କରିଥିଲେ ମହାପ୍ରଭୁ। ଉତ୍କଳେ ପୁରୁଷୋତ୍ତମା ପୁରୁଷୋତ୍ତମ କ୍ଷେତ୍ରରେ ସେ ରହିଥିଲେ ମହାପ୍ରଭୁ, ଆସି ସେଟାକୁ ସମନ୍ୱୟ କରିଛନ୍ତି। ଅଚିନ୍ତା ଭେଦାଭେଦ ତତ୍ତ୍ୱ ରହିଛି। ଆମର ମାଧ୍ୱାଚାର୍ଯ୍ୟଙ୍କ ତତ୍ତ୍ୱ ହେଉଛି ଦ୍ୱୈତ ତତ୍ତ୍ୱ, ଦୁଇ କୃଷ୍ଣ ଭଗବାନ ଏବଂ ଜୀବ ଏ ଅଲଗା ତତ୍ତ୍ୱ, ଏଇଟା ଦ୍ୱୈତ ତତ୍ତ୍ୱ। କାହାର କାହାର ଅଦ୍ୱୈତ, କାହାର ସୁଧା ଦ୍ୱୈତ କି ବିଶିଷ୍ଟା ଦ୍ୱୈତ, ଏଇଭଳି ଭାବରେ ବିଭିନ୍ନ ଦ୍ୱୈତା ଦ୍ୱୈତ ବିଭିନ୍ନ ପ୍ରକାର ତତ୍ତ୍ୱ ସବୁ ରହିଛି। କିନ୍ତୁ ମହାପ୍ରଭୁ ସେଇଟାକୁ ସମନ୍ୱୟ କରିଛନ୍ତି, ମହାପ୍ରଭୁ ସେ ତତ୍ତ୍ୱଟି ପ୍ରଦାନ କଲେ, ସେଇଟା ହେଉଛି ଅଚିନ୍ତା ଭେଦାଭେଦ ତତ୍ତ୍ୱ। ତେଣୁ ଇଏ ହେଉଛି ଲେଟେଷ୍ଟ, ଏ ମହାପ୍ରଭୁ ଭଗବାନ ସେଇଟାକୁ ସେଇ ତତ୍ତ୍ୱଟି ଦେଲେ, ଅଚିନ୍ତା ଭେଦାଭେଦ ତତ୍ତ୍ୱ। ଭଗବାନ ଏବଂ ଜୀବ ଆମେ ତ ଭେଦ ନାହିଁ, ପୁଣି ଭେଦ ଅଛି ତାକୁ ଅଚିନ୍ତା ବୋଲି କୁହାଯାଏ, ଆମେ ଚିନ୍ତା କରିପାରିବା ନାହିଁ। ଭେଦାଭେଦ ତତ୍ତ୍ୱ ଏଭଳି ସବୁ ତତ୍ତ୍ୱ ରହିଛି, ଜଣେ ଚିନ୍ତାର ବାହାରେ। ଜୟ ଶ୍ରୀ ସୀତାରାମର କ'ଣ ହନୁମାନ ଯେଉଁ କି ତେଣୁ ମାଧ୍ୱାଚାର୍ଯ୍ୟ ଆଜି ତାଙ୍କର ତିରୁଭାବ ଦିବସ ମାଧ୍ୱାଚାର୍ଯ୍ୟଙ୍କର। ତେଣୁ ମାଧ୍ୱାଚାର୍ଯ୍ୟ ମହାପ୍ରଭୁଙ୍କ ପୂର୍ବରୁ ଆସିଥିଲେ, 1238 ସାଲରେ ଆସିଥିଲେ ସିଏ। ତେଣୁ ଇଏ ହେଉଛନ୍ତି ସେଇ ପବନ ଦେବଙ୍କର ଅବତାର। ତେଣୁ ହି ୱାଜ୍ ବର୍ନ ଅଫ୍ ମାଧ୍ୟ ଗେହ ବୋଲି କୁହାଯାଇଛି। ଗୋଟେ ବ୍ରାହ୍ମଣ ପରିବାରରେ ସେ ଆସିଥିଲେ ଏବଂ ତାଙ୍କ ମାଆଙ୍କ ନାମ ଥିଲା ବେଦବତୀ। ପାଜକ ସ୍ଥାନ ରହିଛି କେଉଁଠି, ମାଙ୍ଗାଲୋର ପାଖରେ ଆମେ ଯାଇଥିଲୁ ସେ ସ୍ଥାନକୁ। ପାଜକ ଯେଉଁ ଉଡ଼ୁପି ରହିଛି, ଉଡ଼ୁପି ଆମର ସାଧାରଣତଃ ଲୋକମାନେ ଜାଣିଛନ୍ତି ଉଡ଼ୁପି କହିଲେ ହୋଟେଲ, କିନ୍ତୁ ସେଇ ଉଡ଼ୁପିରେ ଯେ ଫେମସ୍ ସ୍ଥାନ ଏଇ ମାଧ୍ୱାଚାର୍ଯ୍ୟଙ୍କର ଜନ୍ମତିଥି, ସେଠି ସେ ଜନ୍ମ ହୋଇଥିଲେ ସାଉଥ୍ କନ୍ନଡ଼ା। ଏ ମାଙ୍ଗାଲୋରରୁ ଉଡ଼ୁପିଟା ରହୁଛି ମାଙ୍ଗାଲୋରରୁ 50-60 କିଲୋମିଟର ବୋଧେ ହେବ ଉଡ଼ୁପି, ଆମେ ଯାଇଥିଲୁ ସେଠିକି। ତାଙ୍କର ପିତା ତାଙ୍କ ନାମ ଦେଇଥିଲେ ବାସୁଦେବ। ତେଣୁ ପିଲାଦିନରୁ ତାଙ୍କର ସେଇଭଳି ଭାବରେ ଶକ୍ତି ଥିଲା, ତାଙ୍କର ବହୁତ ସୁନ୍ଦର ସ୍ୱାସ୍ଥ୍ୟ ମଧ୍ୟ ଥିଲା। ସେ ମଧ୍ୟ ମଲ୍ଲଯୋଦ୍ଧା କରିପାରୁଥିଲେ, ବହୁତ ଖୁବ୍ ସ୍ପିଡ଼ରେ ଯାଇପାରୁଥିଲେ, ବହୁତ ଉଚ୍ଚା ଜମ୍ପ କରିପାରୁଥିଲେ ଏବଂ ସନ୍ତରଣ ମଧ୍ୟ କରିପାରୁଥିଲେ। ସେଥିପାଇଁ ସେଠିକାର ସେହି ସମୟରେ ତାଙ୍କର ଅନ୍ୟମାନେ ତାଙ୍କୁ ନାମ ଦେଇଥିଲେ ଭୀମ। ଭୀମଙ୍କ ଭଳି ତାଙ୍କର ରହିଥିଲା ଶକ୍ତି ରହିଥିଲା। ତେଣୁ ମାଧ୍ୱାଚାର୍ଯ୍ୟ ଏ ବେଦାନ୍ତ ସବୁ ପାଠ କରୁଥିଲେ, କରିକିରି ତାଙ୍କୁ 5 ବର୍ଷରେ ତାଙ୍କୁ ଉପନୟନ ପ୍ରଦାନ କରାଯାଇଥିଲା ଏବଂ ସେ 11 ବର୍ଷରେ ସନ୍ନ୍ୟାସ ଗ୍ରହଣ କରିଥିଲେ। 11 ବର୍ଷରେ ତାଙ୍କର ଜନ୍ମସ୍ଥାନ ଯେଉଁ ରହିଛି ସେ ଆଶ୍ରମ ବି ରହିଛି, ଆପଣ ଗଲେ ବି ଦେଖିପାରିବେ ସେ ଆଶ୍ରମ ସବୁ, ଆମେ ଯାଇଥିଲୁ ସେଠିକି। ସେ ରହିଛି ତାଙ୍କ ସେ ସ୍ଥାନ ଜନ୍ମସ୍ଥାନ ରହିଛି ସବୁ, ସେ ଗୃହ ମଧ୍ୟ ରହିଛି, ସେଇଠି ସବୁ ସେ ଲୀଳା କରିଥିଲେ। 11 ବର୍ଷ କାଳରେ ଲୀଳା କରିଥିଲେ, 11 ବର୍ଷରେ ସେ ନେଲେ ସନ୍ନ୍ୟାସ। ତେଣୁ ନେଲା ପରେ ସେ କେବେ ନେଲେ ସନ୍ନ୍ୟାସ, ନାଇଁ ବିଜୟା ଦଶମୀ ତିଥିରେ ନେଇଥିଲେ, ବିଜୟା ଦଶମୀ ତିଥିରେ ସେ ସନ୍ନ୍ୟାସ ଗ୍ରହଣ କରିଥିଲେ। ଯେଉଁ ବିଜୟା ଦଶମୀ ତିଥିରେ ଆମର ଗୁରୁଦେବ ତିରୋଭାବ ହୋଇଥିଲା, ସେଇ ବିଜୟା ଦଶମୀ ତିଥିରେ ମଧ୍ୱାଚାର୍ଯ୍ୟ ସନ୍ନ୍ୟାସ ଗ୍ରହଣ କରିଥିଲେ। ତେଣୁ ବର୍ତ୍ତମାନ ମଧ୍ୟ ମାଧ୍ୱାଚାର୍ଯ୍ୟ ସମ୍ପ୍ରଦାୟରେ ସେମାନେ ଏଇ ଦିନଟାକୁ ପାଳନ କରନ୍ତି, ମାଧ ଜୟନ୍ତୀ ହିସାବରେ ପାଳନ କରନ୍ତି। କେଉଁଟା ହଁ ବବ୍ରୁବାହନ। ତେଣୁ ମାଧ୍ୱାଚାର୍ଯ୍ୟଙ୍କର ଯେଉଁ ଉଡ଼ୁପିଟା, ମାଧ୍ୱାଚାର୍ଯ୍ୟଙ୍କର ବହୁତ ଲୀଳା ସବୁ ରହିଛି, ଆମେ ଗୋଟିଏ ଲୀଳା କହିବା। ମାଧ୍ୱାଚାର୍ଯ୍ୟ ବହୁତ ପ୍ରକାର ଆଶ୍ଚର୍ଯ୍ୟ ସବୁ କାର୍ଯ୍ୟ କରୁଥିଲେ। ଥରେ ସେ ଏ ଯେଉଁ ସମୁଦ୍ରରେ ଯେଉଁ ରହିଛି ସେ ସ୍ନାନ କରୁଥିଲା ବେଳେ ଦେଖିଲେ ଗୋଟେ ଜାହାଜଟେ ବହୁତ କ'ଣ ଝଡ଼ରେ ପଡ଼ିଯାଇଛି, ତେଣୁ ମାଧ୍ୱାଚାର୍ଯ୍ୟ କ'ଣ କଲେ ନା କେବଳ ହାତକୁ ହଲେଇ ଦେଲେ। ସାଇଟେଡ୍ ସିପ୍ ଦ୍ୟାଟ୍ ୱାଜ୍ କଟ୍ ଇନ୍ ଦ ଷ୍ଟର୍ମ ଆଣ୍ଡ ବାଇ ୱେଭିଙ୍ଗ ଇଜ୍ ହ୍ୟାଣ୍ଡ ସେଭ୍ଡ ଇଟ୍ ଫ୍ରମ୍ ବିଙ୍ଗ୍ କ୍ୟାପ୍ସାଇଜ୍। ସେ ଓଲ୍ଟି ପଡ଼ିବା ପାଇଁ ବସିଥିଲା, କିନ୍ତୁ ମାଧ୍ୱାଚାର୍ଯ୍ୟ ହାତକୁ ହଲେଇ ଦେଲେ, ତେଣୁ ସେ ଜାହାଜ ଠିକ୍ ହୋଇଗଲା, ଠିକ୍ ରହିଗଲା, ସେ ଝଡ଼ ଚାଲିଗଲା। ତେଣୁ ସେ ଜାହାଜର ଯିଏ ଥିଲେ କ୍ୟାପ୍ଟେନ୍ ଯିଏ ଥିଲେ, ସେ କ'ଣ କଲେ ନା ମାଧ୍ୱାଚାର୍ଯ୍ୟଙ୍କୁ ଗୋଟେ କ'ଣ ସାଣ୍ଡାଲ୍ ପେଷ୍ଟ, ଗୋଟେ ସାଣ୍ଡାଲ୍ ପେଷ୍ଟରେ ଗୋଟେ ବିରାଟ ବଡ଼ ସାଣ୍ଡାଲ୍ର ପ୍ରଦାନ କଲେ। ଚନ୍ଦନର ସବୁ ଲଗାହୋଇଥିବା ପେଷ୍ଟ ଭଳି ରହିଥିଲା, ସେଟାକୁ ଦେଲେ, ପ୍ରଦାନ କଲେ। ତେଣୁ ସିଏ ଯେତେବେଳେ ସେଇ ଆଣିକି ଆସୁଥିଲେ, ସେ କ'ଣ ହେଲା, ମୁଁ ଶୁଣୁଥିଲି ଯେ ସେଇଟା ତାଙ୍କ ହାତରୁ ଖସି ପଡ଼ିଲା। ହାତରୁ ଖସି ପଡ଼ିଲା ଯେ ତାଙ୍କର ଓଜନ ନାହିଁ କି ଭଗବାନଙ୍କ ଲୀଳା, ସେଇଥିରେ ଏଇ କୃଷ୍ଣ ପ୍ରକଟ, ଉଡ଼ୁପିରେ ଯେଉଁ କୃଷ୍ଣ ଅଛନ୍ତି ନା, ସେ କୃଷ୍ଣ ସେଇଠି ପ୍ରକଟିତ ହୋଇଥିଲେ। ସେ କୁହାଯାଉଛି ସେ ରୁକ୍ମିଣୀ ଦେବୀଙ୍କର, ରୁକ୍ମିଣୀ ତାଙ୍କୁ ପୂଜା କରୁଥିଲେ। ହୁଜ୍ ୱାଜ୍ ୱର୍ସିପ୍ ଇନ୍ ଦ୍ୱାରକା ବାଇ ଶ୍ରୀ ରୁକ୍ମିଣୀ, ରୁକ୍ମିଣୀ ଦେବୀ ତାଙ୍କୁ ଉପାସନା କରୁଥିଲେ। ତେଣୁ ସେହି କୃଷ୍ଣ ବର୍ତ୍ତମାନ ସେ ଉଡ଼ୁପିରେ ଅଛନ୍ତି, କୃଷ୍ଣ ରହିଛନ୍ତି, ସେଇଟାକୁ ସେ ଉଡ଼ୁପିରେ ସ୍ଥାପନ କରିଥିଲେ। ଏବଂ ତାଙ୍କର ଫିଲୋସଫି ହେଉଛି ଦ୍ୱୈତ ଫିଲୋସଫି, ବହୁତ ଶାସ୍ତ୍ର ସେ ରଚନା କରିଛନ୍ତି ମଧ୍ୟ, ଦର୍ଶନ ବେଦାନ୍ତ ଦର୍ଶନ ଇତ୍ୟାଦି ସବୁ ପ୍ରଦାନ କରିଛନ୍ତି। ଏଇଭଳି ଭାବରେ ରହିଛି। ଯାହା ହଉ, ଆଜି ତାଙ୍କର ତିରୋଭାବ ତିଥି, ଆଜି ଆମର ତାଙ୍କ ପାଦପଦ୍ମରେ ପ୍ରାର୍ଥନା କରିବା ଯେ ଆମର ଏଇଭଳି ଭାବରେ ଭଗବାନଙ୍କର ସେବାରେ ଆମେ ବ୍ରତି ହେବା। ତେଣୁ ଆମର କଥାକୁ ବିଶ୍ରାମ ଦେବା ପୂର୍ବରୁ ପଚାରିବା, କାହାର କିଛି ପ୍ରଶ୍ନ ଅଛି ବା କହିବାର ଅଛି। ମୁରାରୀ ଗୁପ୍ତ ମହାପ୍ରଭୁଙ୍କ ଲୀଳାରେ ଥିଲେ, ମହାପ୍ରଭୁଙ୍କ ଲୀଳାରେ ମୁରାରୀ ଗୁପ୍ତ କାହିଁ ଦୁଇଥର ଆସିପାରିବନି, ସେ ସରିଗଲାନି, ତାଙ୍କ ଲୀଳା ସରିଗଲା ନା, ସେ ଲୀଳା ସରିଗଲା। ହଁ, ଅବତାର ନା, ଅବତାର ବହୁତ ସେ ନିଜକୁ ବିସ୍ତାର କରିପାରିବେ, ଏଭଳି ତ କୁହାଯାଇଛି। ହନୁମାନ ମଧ୍ୟ ମହାପ୍ରଭୁଙ୍କ ଲୀଳା ସାମିଲ ହୋଇଥିଲେ। ହଁ, ବାୟୁ ବାୟୁ ଦେବତାର ଏକ୍ସଟେନ୍ସନ୍, ହଁ ବାୟୁ, ହଁ 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 ସେ ବାୟୁଙ୍କର ଅବତାର। ହଁ, ଏ ହନୁମାନଙ୍କର ରୂପ ମୁରାରୀ ଗୁପ୍ତ, ମୁରାରୀ ଗୁପ୍ତ ହନୁମାନଙ୍କ ଇଏ। ତାହେଲେ ଆମର କଥା କିଛି ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମ୍ବେଦ ଗୌରଭକୃନ୍ଦ କି ଦାୟୀ ଗୌର ପ୍ରମାନନ୍ଦେ। ଜୟ ଶ୍ରୀ ପ୍ରଭୁପାଦ।